ॐ नमो भगवते वासुदेवाय। श्रीमद्भागवतम श्रीमद्भगवद्गीता द्वितीय अध्याय। गतकाल मैंने श्रवण करते कि अर्जुन को भगवान आत्मा आत्मार जो नित्य स्थिति विषय कहते ना भाव विद्यते सत कौन से दृष्टि जीव को जो जीव जो आत्मज्ञान लाभ करुचे ये संसार कौन से प्रकार सुख दुख पाई से विचलित हवा उचित ना कि जेहेतु आम शरीर शरीर धारणाटा रही सुख रे भी उत्फुल्लित हो दुख रे भी दुखित हो संसार कौन से सुख दुख मान अपमान जेकोसी प्रकार कार्य सहित आत्मार कौन संपर्क ना आत्मार संसार जिते सुख आम शरीर रही भी आत्मार कौन कल्याण हम किए गोटे बहुत बड़ सम्मान पाइल नोबेल पुरस्कार पाइल आमको लोक बहुत बड़ किसी व्यक्ति बोली कहले व्यक्तित्व बोली कहले आम गोटे बहुत बड़ चाकरी मिलला जगत रहा बहुत बड़ कथा ना झील गोटे बड़ चाकरी पाला तार पुओ गोटे बड़ चाकरी पाला ता झील गोटे भल जगार बहला लोक कहते मैं गोटे भल जई मिली ये तुम भल जई मिलू कि भल बहुटे मिलूस आत्मार से कौन संपर्क रही तुम व्यावहारिक जीवन से भल पुणी से व्यावहारिक जीवन में तुम घर द्वारा इस्यू मैनेज करने से आदि परमार्थ पुणी साहय न कले से भलटा आम कौन काम लगे ଏଥିରେ ଭଲ ମନ୍ଦ ସେଥିପାଇଁ ସେ ଲେଖିଦେଲେ ଗୋଟିଏ ପଦରେଣା ଇ ଭଲ ଏଇ ମନ୍ଦ ସବୁ ହଏ ମନ ଧର୍ମ ଏଇଟା ସବୁ ମନ ଧର୍ମ ଏଥିରେ କିଛି ଲାଭ ନାହିଁ କ'ଣ କରିବା ଲୋକ ତ ଦୁଇ ପ୍ରକାର ଜୀବ ଅଛନ୍ତି ନା ଭକ୍ତିମ ଠାକୁର ତାଙ୍କ ଭାଷ୍ୟରେ ଲେଖିବେ ସବୁଗୁଡ଼ିକ କହି ହେଉନି କାରଣ ସିଦ୍ଧସ୍ୱାମୀ ଟିକାକୁ ଟୋଟାଲ ମୁଁ ଫଲୋ କରିପାରୁନି ସବୁଗୁଡ଼ା କହିଲେ ବି ଜଣେ ବୁଝିବା ବି କଷ୍ଟ ହେଇଯାଉ ପାଖାପାଖି 10ଟି ଟିକା ରହିଛନ୍ତି ଯେତେବେଳେ ଚକ୍ରପାତ ବଳଦେବ ଦେବସନ ରେଫର କରୁଛନ୍ତି କେତେବେଳେ ମଧୁସୂଦନ ବାବୁ ସରସ୍ୱତୀଙ୍କୁ ରେଫର କରୁଛନ୍ତି କେତେବେଳେ ଅଲଗା ଅଲଗା ଠିକାଦାରକୁ ରେଫର କରୁଛନ୍ତି ସେଗୁଡ଼ିକ ସବୁ ବ୍ୟାଖ୍ୟା କଲେ ହେବନି କି ବୁଝିବା କଷ୍ଟ ତେଣୁ ସରଳତା ଆମେ ବୁଝୁଛେ ଯାହା ପ୍ରଭୁପା ଆଜି ଆମକୁ ଶିଖେଇଛନ୍ତି ଆମର ମୁଖ୍ୟ ଉଦ୍ଦେଶ୍ୟ ରହୁଛି କୃଷ୍ଣ ଚେତନା ଆମେ କେମିତି କୃଷ୍ଣ ଚେତନଶୀଳ ହେବା ଜ୍ଞାନ ଆମେ ବହୁତ କିଛି ଜାଣିଛେ ବହୁତ କିଛି କରିଛେ ଭଲ ତୁମର ଅଛି ଜ୍ଞାନ ଅଛି ତ ଭଲ ନାହିଁ ତ ଭଲ ଯଦି କିଛି ତୁମେ ପଢ଼ିନ ଜାଣିନ ବା ତୁମର ବହୁତ କିଛି ଜାଣିବା ଦରକାର କେବଳ ଏତିକି ଜାଣିବା ଦରକାର ମୁଁ ହେଉଛି କୃଷ୍ଣଙ୍କର ଦାସ ମୁଁ ଗୁରୁ କୃଷ୍ଣଙ୍କର ଦାସ ଏଇଟା ଜାଣିବା ପାଇଁ ଏତେ ପ୍ରକାର ଜ୍ଞାନ ଏତେ ପ୍ରକାର ଯେଉଁ ଜ୍ଞାନ ଆମେ ପଢ଼ୁଛେ ନା କାରଣ ଜୀବନ ଅଜ୍ଞାନ ରହିଛି ନା ନହେଲେ ଜଣେ ଏଇଟା ସରଳ ଜିନିଷଟା ମୁଁ ହେଉଛି ଗୁରୁ କୃଷ୍ଣଙ୍କର ଜୀବ କୃଷ୍ଣ ଦାସ ଏଇ ବିଶ୍ୱାସ କରିଲେ ତାର ଗୋଟେ ପଦରେ ସେ ଲେଖିଥିଲେ ମହାଜନ ଖାଲି ବିଶ୍ୱାସ କର ଏଇଟା ହଉନି ବୋଲି ହିଁ ଏତେ ଜ୍ଞାନ ମାୟା ମୁକ୍ତ ଯିବାର ନାହିଁ ସୁତ କୃଷ୍ଣ ଜ୍ଞାନ ଯିବାରେ କୃପାୟ କହିଲେ କୃଷ୍ଣ ବେଦ ପୁରାଣ ଗୋଟେ ପଏଣ୍ଟକୁ ଯିଏ ବୁଝିପାରୁନି ସେ ହେଉଛି କୃଷ୍ଣଙ୍କର ଦାସ ସେ ଆତ୍ମା ସେ କାହାର ନୁହେଁ ସହଜ ଜିନିଷ ନାହିଁ ଗୋଟେ ଦେହ ଏମିତିକା ତାକୁ ଧରିଛି ଜାବୁଡ଼ିକି ତାର ଏତେ ବଡ କବ୍ଜା ରହିଛି ତାକୁ ଇଂଲିଶରେ ଏଣ୍ଟ୍ରପ୍ କୁହନ୍ତି ତାକୁ ପୁରା ପୁରା ତାକୁ କବ୍ଜା କରିକି ରଖିଛି ସେ କେବେ ବି ସେଥିରୁ ବାହାରି ପାରିନି ମାନ ଅପମାନ ସୁଖ ଦୁଃଖ ଲାଭ କ୍ଷତି ଆରେ ଭଲ ମନ୍ଦ ସହିତ କିଛି ଜଗତର କିଛି ମାନେ ଇଏ ଇଏ ଆତ୍ମତତ୍ଵ କଥା ପଡ଼ିଛି ସାଧାରଣ ଯିଏ ଶୁଣିବ ସେ ଡିଷ୍ଟର୍ବ ହେଇଯିବ କିନ୍ତୁ ଡିଷ୍ଟର୍ବ ହେବ କିଛି ଆବଶ୍ୟକ ନାହିଁ ଏଇଟା ସତ୍ୟ ଦିନ ଆସିବ ତୁମେ ଏବେ ଜାଣିପାରୁନ ରଜଗୁଣର ପ୍ରଭାବ ଥିଲା ପର୍ଯ୍ୟନ୍ତ ବ୍ୟକ୍ତି ଭଲ ଖରାପ ବିଚାର କରେ ତ ରଜଗୁଣ ଚାଲିଯିବ ସେ ବୁଝିପାରିବ ଏ ଜୀବନର କ'ଣ ଯେମିତି ଯେଉଁମାନେ ବୃଦ୍ଧ ହେଇଗଲେ ପଚାରନି ଯେଉଁମାନେ ବୃଦ୍ଧ ହେଇଗଲେ ପଚାରେ ଭାବିଲେ ପଚାର କ'ଣ ସଂସାର ମିଳିଲା ଚଷୁ କୋଟି କୋଟି ସେସବୁ ଧାନ ଟିକେ ଯେମିତି ଚଷୁଟା କୁଟିଲେ କ'ଣ ହେବ କିଛି ନାହିଁ ତୁଷାବ ଘାତିନ ଖାଲି ଇନ୍ଦ୍ରିୟ ସୁଖ ଟିକେ ମିଳିଥିବ ଗଲା ଖାଲି ମନ ନା ଗୋଟେ ମଣିଷ ବଞ୍ଚିବ ନା କ'ଣ କରିବ ସେ ତ ପରମାର୍ଥଟା ଜାଣିନି ନା ଆମର ନାତିଟା ଅଛି ମୋର ପୁଅଟା ଅଛି ମୋର ଘରଟା ଅଛି ମୋର ଜମି ଆରେ ଭାଇ ଇଏ ନିରାଟ ସତ୍ୟ କଥା କ'ଣ କହିବାକୁ ପଡ଼ିବ ଗୋଟେ ବେୟାର ଟ୍ରୁଥ ଏଇଟା ଏଥିରେ କମ୍ପ୍ରମାଇଜ୍ କେତେ କରାଯିବ କ'ଣ କମ୍ପ୍ରମାଇଜ୍ କରାଯିବ ଏଥିରେ କିଛି କମ୍ପ୍ରମାଇଜ୍ କରାଯିବନି ବର୍ଣ୍ଣାଶ୍ରମ ସିଷ୍ଟମଟା ତୁମକୁ ଯେଉଁ କରାଯାଇଛି ଏହା ମାନେ ନୁହେଁ ଯେ ତୁମେ ଘରେ ଖାଇବିକି ଭଲ ରୁହ ତୋ ସ୍ତ୍ରୀ ଛୁଆ ପିଲା ନେଇକି ତୁମର ଗୋଟେ ଭଲ ସ୍ତ୍ରୀ ହଉ ଭଲ ଭଲ ପୁଅ ହଉ ଭଲ କିନ୍ତୁ ଲକ୍ଷ୍ୟ ହେଉଛି ବର୍ଣ୍ଣାଶ୍ରମ ଧର୍ମର ଲକ୍ଷ୍ୟ ରହୁଛି ସ୍ୱଧର୍ମ ସ୍ୱଧର୍ମ କରିକି କୃଷ୍ଣଙ୍କୁ ଅର୍ପଣ କଲେ ତୁମେ ଉପରକୁ ଆତ୍ମତତ୍ଵକୁ ଆସିବ ଯଦି ବର୍ଣ୍ଣାଶ୍ରମ ଧର୍ମଟାକୁ ତୁମେ ନ ମାନିଲ ସ୍ୱଧର୍ମଟା ଭଗବାନ କାହିଁକି ଅର୍ଜୁନଙ୍କ ଉପରେ ଏତେ ଷ୍ଟ୍ରେସ୍ ଦେଇକି ଆତ୍ମା କଥା ଶରୀର କଥା କାହିଁକି ତୁମେ ସ୍ୱଧର୍ମଟାକୁ ମାନ ତୁ ବର୍ଣ୍ଣାଶ୍ରମ ସିଷ୍ଟମ ରହିଛ ନା ତୁମେ ତ ତ୍ୟାଗୀ ନୁହଁ ତୁମେ କ୍ଷତ୍ରିୟ ତୁମ ସ୍ୱଧର୍ମଟା ହେଲା ଯୁଦ୍ଧ କରିବା ପୁଣି ଯୁଦ୍ଧଟା କାହା ପାଇଁ କରିବ ମୋ ପାଇଁ କରିବ ଲାଭ କେତେ ପାଇଁ କରିନ ଭଲ ମନ୍ଦ ସହିତ ଜଗତର କିଛି ଲାଭ ନାହିଁ ଏଇଟା ଗୋଟେ ଭ୍ରମ ନା ଆଉ କେତେ ଲୋକଙ୍କୁ ତୁମେ କମ୍ପ୍ରମାଇଜ୍ କରିବ, କେତେ ଦିନ ତୁମେ ବୁଝେଇକି ତାଙ୍କୁ ବହଲେଇକି, ଗୋଟେ ଓଡ଼ିଆରେ ନାଇଁ ଗୋଟେ ବହଲେଇକି ରଖିବ, ବହଲାନ୍ତି କ'ଣ ବହଲାନ୍ତି, ଛୁଆଟା ଜିଦି କଲେ ତ କ'ଣ ବହଲେଇବେ, ନାଇଁ ମୁଁ ଦୋକାନକୁ ଯିବି ମୁଁ ଏଇଟା ଖାଏ, ର ର ର ସେ ଯିବୁ ସେ ଦୋକାନ ଖୋଲିନି, ବହଲେଇକି କେତେ ରଖିବ ତୁମେ, ଗୋଟେ ଜୀବଟାକୁ କେତେ ଦିନ ତୁମେ ଏମିତି ତାକୁ ପିଠି ଥାପଡ଼ା ମାରିକି, ଓଡ଼ିଆରେ ବହୁତ ସୁନ୍ଦର ଟର୍ମ ରହିଛି ନା, ପିଠି ଥାପଡ଼ା ମାରିକି କଥା କହିବା, ବହଲେଇ କଥା କହିବା, ଏସବୁ କିଛି ନାହିଁ। ଆମେ ତ ସେଗୁଡ଼ା କହିବା ପାଇଁ ବର୍ତ୍ତମାନ ଭୟ ବି ଲାଗୁଛି, କାରଣ ସେ ଯେଉଁ ଗୁରୁଦେବଙ୍କ ଦ୍ୱାରା ଆମେ ଶୁଣୁଥିଲୁ, ଗୁରୁଦେବ ସେ କାରଣ ସେ ସ୍ଥିତିରେ ଥିଲେ ନା, ସେ ଷ୍ଟ୍ରେଟ୍ କହିଦେଉଥିଲେ, ସେ ଯିଏ ଦୀକ୍ଷା ନଥିଲେ କହିଦେଲେ କୁଆଡ଼େ ଘରୁ କ'ଣ କ'ଣ ବାପା କ'ଣ ମା, ତୁମେ ଗୁରୁଙ୍କର ଏଇଠି ରୁହ କଥା ଶୁଣ ଗୁରୁଙ୍କ ସେବା କର, କିଛି ଘର କନେକ୍ସନ୍ ଛାଡ଼ୁନଥିଲେ। ଜୀବ ତ ଜୀବର କର୍ତ୍ତବ୍ୟ, ପ୍ରଥମ କର୍ତ୍ତବ୍ୟ ହେଉଛି କ'ଣ, ଭଗବାନଙ୍କର ସେବା କରିବା। ଆଉ ସେମାନେ ଯଦି ପିତା ମାତା ସେମାନେ ଯଦି ଭଗବାନଙ୍କର ଭକ୍ତ ନୁହନ୍ତି, ପ୍ରଭୁ ଯେମିତି ଡାଇରେକ୍ଟ କହୁଛନ୍ତି ନା, ସେ କିଏ ବି ହଉ ଯଦି ସେମାନେ ପ୍ରଭୁଙ୍କର ସେବାରେ ଆମକୁ ସହଯୋଗ କରୁନାହାନ୍ତି, ସଂସାର ରିଲେସନ୍ କାଟିବାର ଅଛି, କିନ୍ତୁ ଆମର ସ୍ଥିତିରେ ସେଭଳି କୃଷ୍ଣ ଚେତନ ଆସିଲା ଆଡ଼କୁ ଆମର ପ୍ରଗତି ରହିବା ଦରକାର। ୱିକନେସ୍ ଯାହାର ରହୁଛି ଗୋଟେ ସଂସାର ପ୍ରତି ସବୁ ଜିନିଷ ପ୍ରତି, ସେ କ'ଣ ପ୍ରଗତି କରିବ, ସେ ଆତ୍ମତତ୍ତ୍ୱ ଯାଇପାରିବେନି। ଜୀବ ଗୁଡ଼ିକ ପ୍ରାୟ ଏଠି ଯାହା ଗୁରୁଦେବ କୁହନ୍ତି ବା ଆଚାର୍ଯ୍ୟମାନେ ସବୁ ସମସ୍ତଙ୍କର ମତ ମୁଁ ଦେଖୁଛି, ସବୁ ସମସ୍ତେ ସେଇ ଗୋଟେ କଥା କହୁଛନ୍ତି, ଦୈବର୍ଣ୍ଣାଶ୍ରମଟା କଳିଯୁଗରେ ବହୁତ ଆବଶ୍ୟକ ରହିଛି, କାହିଁକି ଲୋକଙ୍କର ସଂସ୍କାରଟା କମ୍, ତୁମେ ତାକୁ ଯେତେ ବଡ଼ ଫିଲୋସଫିଟା ଦେଲେ କ'ଣ ହବ, ସେ ସବୁ କଥା ଜାଣିବେ କିନ୍ତୁ ସବୁ ଖାଇଲା ବେଳକୁ ଭୋଗ କଲାବେଳକୁ ସବୁ ଭୁଲିଯିବେ, ବୁଲିବା ଖାଇବା ପିନ୍ଧିବା ବିଷୟ ଭୋଗ କରିବା କେବେ ବି ନାହିଁ। ତୁମେ ଗୋଟେ ଲୋକଟା କହୁନା ମୋବାଇଲ ଛାଡ଼ ବୋଲି ଛାଡ଼ିପାରୁନି, ଆଉ ଏମାନେ କ'ଣ ଆଙ୍କର କ'ଣ ଗୋଟେ ଡିଟାଚମେଣ୍ଟ ଆସିବ କହୁନା, ତୁମେ ଗୋଟେ ମୋବାଇଲ କିଛି ଆବଶ୍ୟକ ନାହିଁ, ଆମର ଗୋଟେ ଫୋନ୍ଟା ଦରକାର କ'ଣ କଥା ହେବା ପାଇଁ, ଯଦି ଆବଶ୍ୟକ ଯଦି ରହିଛି ଛାଡ଼ିଦେଲେ ତ ଭଲ, ଯଦି ଏଇଟା ଏସେନ୍ସିଆଲ ହେଇଗଲା ଲାଇଫରେ ତ ଆଜିକାଲି ଚଳି ହବନି, ଏମିତିକି ସବୁ ସିଷ୍ଟମ କରିଦେଲେ ସେତିକି ଗୋଟେ ଲୋକର ବ୍ରେକ୍ ଆସିପାରୁନା, ଏଇଟା ମୋର ପରମାର୍ଥର କ୍ଷତି କରୁଛି। ଆଉ ଏଇଠି ଲୋକଙ୍କୁ କ'ଣ ବୁଝିବେ, ଏମାନେ କ'ଣ, ଏମାନେ ସବୁ ଦୈବ ବର୍ଣ୍ଣାଶ୍ରମ ସିଷ୍ଟମ, ସେଥିପାଇଁ ଆଡପ୍ଟ କରିଛନ୍ତି ନା ଆଚାର୍ଯ୍ୟମାନେ, ଆଉ ତୁମେ ହାୟର ଫିଲୋସଫି ତାଙ୍କୁ ନେଇ ସେମାନେ କ'ଣ ରାଧା କୁଣ୍ଡର ଭଜନ କରିବେ, ଏସବୁ ଅପରାଧ କରିବେ, ଅପରାଧ କରି ସବୁ ଧ୍ୱଂସ ହେଇଯିବେ, ଏସବୁ ବ୍ରଜବାସ ଏସବୁ କରିପାରିବେନି, କାରଣ ଏମାନଙ୍କ ତ ସ୍ୱାଭାବିକ ଗୋଟିଏ ସଂସାର ପ୍ରତି ବିରକ୍ତି ଭାବନା ବା ସ୍ୱାଭାବିକ ବୈରାଗ୍ୟ ତାଙ୍କର ନାହିଁ। ଯାହାର ସ୍ୱାଭାବିକ ବୈରାଗ୍ୟ ନାହିଁ ସେମାନେ କ'ଣ, ଯାହାର ବିଷୟ ଲାଳସଟା ରହିଛି ସେ କ'ଣ ଯାଇକି ରାଧାରାଣୀକି ଭଜନ କରିବ, ସେ ରାଧାରାଣୀ ତା ମୁହଁ ବି ଚାହିଁବେନି, ସେ ଶୁଦ୍ଧ ଧାମ ଶୁଦ୍ଧ, ତୁମେ କ'ଣ ଭଜନ କରିବ, ତୁମେ ବିଷୟ ଲାଳସା ରହିଛି ନା, ସେଥିପାଇଁ ସେ କ'ଣ ଲେଖୁଛନ୍ତି, ବିଷୟ ଛାଡ଼ିଆ କବେ ଶୁଦ୍ଧ ହେବେ ମନ, କବେ ଆମ ହେରିବ ସେ ଶ୍ରୀବୃନ୍ଦାବନ, ନିତ୍ୟାନନ୍ଦ ପ୍ରଭୁ କେବେ କୃପା କରିବେ, ବିଷୟଟା ମନ ପୁରା ବିଷୟରୁ ହଟିଯିବ। ଯେତେ ତୁମେ ପାଠ ପ୍ରବଚନ କର, ଯେତେ ତୁମେ ହାୟର ଫିଲୋସଫି କୁହ, ଧରିପାରିବେନି, ଯାହାର ବର୍ଣ୍ଣାଶ୍ରମ ସିଷ୍ଟମରେ ଯେଉଁମାନଙ୍କର ପୂର୍ବ ସ୍ୱୀକୃତି ନାହିଁ ସେ ଧରିପାରିବେନି କେବେ, ଏଇଟା ଖାଲି କର୍ଣ୍ଣ ରସାୟନ ତାଙ୍କୁ ଶୁଣିବା ପାଇଁ ଭଲ ଲାଗିବ, କାରଣ ତାଙ୍କ ଷ୍ଟାଟସ୍ଟା ସେତିକି ନାହିଁ, ଆଉ ସେ ଆକ୍ସେପ୍ଟ କରିବେନି, ଖାଲି ଏକାନରେ ବସି ସେକାନରେ ପଳେଇବ, ଗୋଟେ ବଢ଼ିଆ ଲାଗିବ ଜିନିଷଟା, ପୁଣି ଯେଉଁ ବିଷୟ ପ୍ରତିକି ସେ ପଳେଇଯିବେ, ଜୀବନ ଏଇଟା ଗୋଟେ ଆଦତ ହେଇଯାଇଛି, ଭଲ ମନ୍ଦ ସ୍ୱୀକୃତିଟା କମ୍ ରହିଛି, ଆଚାର୍ଯ୍ୟମାନେ ସବୁ ସିଷ୍ଟମଟା କରିଛନ୍ତି କି ଜୀବଟାକୁ କେତେ ବଡ଼ ମାନେ ସ୍ୱୀକୃତି ପ୍ରଦାନ କରି ତାକୁ ଭଗବାନ ପାଖ ନେବା ପାଇଁ, କମ୍ ବଡ଼ କଣ୍ଟ୍ରିବ୍ୟୁସନ୍ ନୁହେଁ ଏଇଟା, ଜୀବ କ'ଣ ବୁଝିପାରୁଛି, ସେ ଆସିକି କ'ଣ ମଠ ମନ୍ଦିର ଏମିତି ଗୋଟେ ହେଉଛି ଏଇଟା ହେଉଛି, ଆରେ ତୁ କ'ଣ ଟାକିରି ବାପା, ତୁମେ କ'ଣ କେଉଁଠି ଭୋଜନ କରିବ, ଘର ଛାଡ଼ି ଦେଇଛି ବୋଲି ଭାବୁଛ, ବଡ଼ ବଡ଼ କାମ କରୁଛ କି, ବସିକି ତୁମେ ଗୋଟେ ଘରେ କବାଟ ଖେଳିଦିଅ, ତୁମ ମନକୁ ତୁମେ ପଚାର ତୁମେ କିଏ, ତୁମେ ବୁଝିପାରିବ ତୁମେ କିଏ, ବ୍ୟକ୍ତି ଯେପର୍ଯ୍ୟନ୍ତ କବାଟ ଖେଳିକି ଏକୁଟିଆ ନ ବସିଛି ଜାଣିପାରିବନି ସେ କିଏ, ସେ ସୈତାନ କି ମଣିଷ କି ଭୂତ କି ସେ ସାଧୁ କି ସେ ବ୍ୟକ୍ତି, ସେ ଏକୁଟିଆ ବସୁ ଗୋଟେ ଦିନ, ଗୋଟେ ଦିନ କବାଟ ଖେଳିକି ବସ, କ'ଣ ବୁଝିଲ ଭାବିଲେ, କବାଟଟା ଗୋଟେ ଗୋଟେ ଦିନ ପୁରା କବାଟ ଖେଳିକି ବସିଲ, ଭିତରେ ଦେଖିବା ମାଳ ଦିଆହବ, ବସିକି ସେଠି ତୁମେ ଚିନ୍ତା କର ତୁମେ କିଏ, କ'ଣ ତୁମ ମନ କୁଆଡ଼େ ଯାଉଛି, ତୁମେ ନିଜକୁ ଚିହ୍ନିପାରିବ ତୁମେ, ଆଉ ଏମାନଙ୍କୁ କ'ଣ ଉଚ୍ଚ ଫିଲୋସଫି କୁହାହବ, ସେଥିପାଇଁ ଆଚାର୍ଯ୍ୟମାନଙ୍କୁ ତୁମେ ଯେଉଁ ଆଚାର୍ଯ୍ୟ ପରମ୍ପରାକୁ ଗୋଟେ ହୀନ ବୋଲି ଜ୍ଞାନ କରିଦେଉଛ, ନାଇଁ ନାଇଁ ନାଇଁ, ବହୁତ ବଡ଼ ଗୁରୁଦେବ ସେ କଥା କୁହନ୍ତି ନା, ଯେଉଁମାନେ ଭଗବାନଙ୍କର ପ୍ରିୟ ଲୋକ ଶୁଦ୍ଧ ଭକ୍ତ ସେମାନେ ରାଧାକୁଣ୍ଡରେ କୁଟୀରକୁ ନିର୍ମାଣ କରି ବସିକି ଭୋଜନ କରିପାରିଥାନ୍ତି, ସେମାନେ କାହିଁକି ଆଜି ବିଦେଶକୁ ଯାଉଛନ୍ତି, ଯେଉଁଟା ମାୟାର ଦେଶ, କାହିଁକି ଜୀବ ଗୁଡ଼ାଙ୍କୁ ଏଇ କେଉଁ ନାରୀ କେଉଁ ପୁରୁଷ ତା ସେ କେମିତି ଖାଇବେ କେମିତି ରହିବେ କେଉଁଠି କ'ଣ କରିବେ ତାଙ୍କର କି ସମସ୍ୟା, କାହିଁକି ଗୋଟେ ଜୀବଟା ଗୋଟେ ଯଦି ଭଗବାନ ଗୋଟେ ଭଜନ କଲା କୃଷ୍ଣ ମୋତେ କୃପା କରିବେ, କାରଣ ଏଇଟା ଜୀବଟା କାହାର, କୃଷ୍ଣଙ୍କର ନା, ସେଇ ଜୀବ ଗୁଡ଼ାକ ଆମକୁ ସମ୍ମାନ ଦେଇକି ଗୋଳକୁ ନେଇଯିବେ, ତୁମେ ଯାହାକୁ ସାହାଯ୍ୟ କରିଦେବ ଜଗତରେ ତୁମେ କେତେ ପ୍ରକାର ସାହାଯ୍ୟ କରିଦେବ, ସେ କେବେ ବି ତୁମକୁ ରିୱାର୍ଡ ଦେବେନି, କେବେ ବି ତୁମକୁ କେବେ ଭାବନି, ତୁମେ ଯେତେ ପ୍ରକାର ତୁମେ ସାହାଯ୍ୟ କର, ସାଧୁ ଏମାନଙ୍କୁ ତ ରିୱାର୍ଡ ପାଇବା ପାଇଁ ଚାହାନ୍ତିନି, ସେଭଳି ଆତ୍ମ ସମ୍ବନ୍ଧରେ କେବଳ ଭଗବାନ ଗୁରୁ ପରମ୍ପରା ଆଚାର୍ଯ୍ୟ ଶିକ୍ଷା ଏଇଆ, ଆମେ ଯିବକୁ ଯେତିକି ପାରିବା ସାହାଯ୍ୟ କରି କେମିତି ଭଜନରେ ସେ ଟିକେ ଲାଗୁ। ଆଉ ତୁମେ ଯଦି ଭଜନ କରିବ ତୁମ ଫାଇଦାରେ ଲାଗିବ, ତୁମର କ'ଣ କିଛି ଲାଭ ହବ? ଏଇଟା ଗୋଟେ ବହୁତ ବଡ଼ ମାନେ ବୈଜ୍ଞାନିକ ପଦ୍ଧତିରେ ଏବଂ ଯାହା କହନ୍ତି ଏତିକି ବଡ଼ ଅବଦାନ ଆଚାର୍ଯ୍ୟମାନଙ୍କର, ବିଶେଷ କରି ପ୍ରଭୁପାଦଙ୍କର। କାରଣ ପୂର୍ବାଚାର୍ଯ୍ୟ ପ୍ରଭୁପାଦ ମହାରାଜ ଯେମିତି କୁହନ୍ତି ମୋ ଗୁରୁଙ୍କର ତୁମେ କିଛି ଶିଷ୍ୟ ହେଇପାରିବନି, ଷ୍ଟ୍ରିକ୍ଟ ମନା କରିଦିଅନ୍ତି, ତୁମେ କେହି ବି ଜଣେଇବ ନନ୍ ଅଫ୍ ଦେମ୍ କୁହନ୍ତି ପ୍ରଭୁପାଦ କୁହନ୍ତି ନନ୍ ଅଫ୍ ୟୁ ଆର୍ କ୍ୱାଲିଫାଏଡ୍ ଟୁ ବିକମ୍ ଡିସାଇପଲ୍ ଅଫ୍ ମାଇ ସ୍ପିରିଚୁଆଲ୍ ମାଷ୍ଟର, ତୁମେ କିଏ ବି ଜଣେ ମୋ ଗୁରୁଙ୍କର ଶିଷ୍ୟ ହେଇପାରିବ। ଛୁଆଳିଆ ବୁଦ୍ଧି ଯାଇନି, ତୁମେ କି ଶିଷ୍ୟ ହେବ? ଷ୍ଟ୍ରିକ୍ଟ ନେଚର ପୁରା, ସେ ତ ବାର୍ଷଭାନ ବି ଦେବୀ ଦୈତୟ, ସେ ପୁରା ମଞ୍ଜରୀ ସବୁ, ତୁ କେହି ବି ମୋ ଗୁରୁଙ୍କର ଶିଷ୍ୟ ହେଇପାରିବନି। ପ୍ରଭୁପାଦ ପୁରା ଲିବରାଲ, ଭଗବାନ ତାଙ୍କର ହୃଦୟକୁ ଏ ଜୀବ ଗୁଡ଼ାକ କ'ଣ ଭାସିଯିବେ, ଆଉ ସେଥିପାଇଁ ତାଙ୍କର ସବୁ ଜିନିଷକୁ ଯୁଗାଚାର୍ଯ୍ୟ ସିଏ ଯାହା କରିଦେଇଯାଇଛନ୍ତି ବର୍ତ୍ତମାନ ଯୁଗ ସେହା ପାଇଁ ଅନୁସରଣ କରିବ। ଆଉ ତୁମେ ହାର ଫିଲୋସଫି ଚେଷ୍ଟା କରନି, ଆଗେ ପ୍ରଭୁପାଦଙ୍କର ସିଷ୍ଟମକୁ ପୁରା ଫୁଲ୍ ପାଳନ କରିକି ତାଙ୍କୁ ପ୍ରାର୍ଥନା କରିକି ତାଙ୍କୁ ଭଲ ପାଇକି ହୃଦୟଙ୍ଗମ କର, ତାପରେ ତାଙ୍କ କୃପାରେ ତୁମେ କିଛି ହାୟର ଫିଲୋସଫି ପାଇପାରିବ। ବହୁତ କିଛି ଜାଣିଲ, ବହୁତ କିଛି କର, କିଛି ସିଷ୍ଟମ ତୁମେ ତୁମର ଭିତରେ ଆତ୍ମତତ୍ଵଟା ଆଗେ ଜାଗ୍ରତ ହବନି, ଆଉ ଅଧିକା ତୁମେ ଜାଣିଲେ କ'ଣ ଅଛି କହିବାର, କ'ଣ ଅଛି ତୁମର ସ୍ଥିତି, ତୁମେ କେଉଁଠି ତୁମର ମାନସିକ ସ୍ଥିତି ରହୁଛି ତୁମେ ନିଜେ ଦେଖ, ତୁମ ମନ କେଉଁଠିକି ଯାଉଛି, ତୁମେ କ'ଣ ଚାହୁଁଛ? ଜଣେ ଭକ୍ତ ନିଜକୁ ପ୍ରଶ୍ନ ପଚାରେ, ମୁଁ କାହିଁକି ଭକ୍ତ ହେଇଛି, କ'ଣ ମୋର ଲକ୍ଷ୍ୟ, ମୁଁ ଭଗବାନଙ୍କୁ ପାଇବି, ଏଇଟା କିଏ ଚିନ୍ତା କରୁଛି? କ'ଣ ଭାବିଲେ ମୋର କୃଷ୍ଣ ଭଗବାନ ପାଇ, ସକାଳୁ ଉଠିଲେ ତିଳକ କରାହେଲା, ଯଦି ଦିଜର ମାଳ କରାହେଲା, ମାଳ ଛୁଇଁଦେଲ, ଘର ଦ୍ୱାରା କାମ କ'ଣ, ମୋତେ ଭଗବାନଙ୍କୁ ପାଇବାର ଅଛି। ଯେମିତି ଗୋଟେ ଲୋକ ସକାଳୁ ଉଠୁଛି, କ'ଣ ଦରକାର ତାର, ଦୋକାନୀ ଦୋକାନୀଙ୍କର କ'ଣ କାମ, ସକାଳୁ ମୋର ଟଙ୍କା ନା, ସେ ଖାଲି ଦୋକାନ ଖୋଲିଦେଇକି ବସୁଛି, ଯାହା ହବ ହବ ଦେଖିବା, ମୁଁ ଖୋଲିଦେଇକି ବସିବି, ତା ମୁଣ୍ଡ ଘୁରିଯାଉଛି କାହିଁକି ଏଇଟା, ଏବଂ ଆମେ ଦେଖୁ ସବୁ ସେ ଯେଉଁ ଦୋକାନୀ ଯେଉଁ ଆଗେ ବସେଇବ, ଥଣ୍ଡା ଥଣ୍ଡା କ'ଣ, ଯେଉଁ ଖରାଦିନ ଆସିବ ଥଣ୍ଡା ରଖିବ, ଥଣ୍ଡା ଚାଲିବ, ଜୁସ୍ ଚାଲିବ, ତାପରେ କ'ଣ କରିବ ପୁଣି, ସେ ଥଣ୍ଡା ରଖିବା ପାଖରେ ଗୁଟକା ଟଙ୍ଗେଇବ, ଦେଖିଲା ଗୁଟକାଟା ଭଲ ଚାଲୁଛି, ବିସ୍କୁଟ ଭଲ ଚାଲୁଛି, କାହିଁ ତା ମୁଣ୍ଡ ଖେଳୁଛି ନା, ଖରାଦିନ ଚାଲିଗଲେ ପୁଣି କେମିତି, ଆଉ ସେ ଟଙ୍କା ରୋଜଗାର କରି ତା ମୁଣ୍ଡ ଖେଳୁଛି ନା, ଆଉ ସେ ତାର ପ୍ଲାନ୍ ଚଲେଇଛି ନା, ଆଉ ଆମେ ଭଗବାନଙ୍କୁ ପାଇବାର ଅଛି, ଆମର କ'ଣ ଚିନ୍ତା ହେଉଛି ଭଗବାନଙ୍କୁ ପାଇବାର, ମୁଁ ଭଲ ଭକ୍ତ ହେଲା ପରେ ମୋର ଖାଇବି ପିଇବି ଭଲର, ମୋର କିଛି ଅସୁବିଧା ହେବନି, ମୋର ସୁବିଧା ହେଇଗଲେ ମୁଁ ଭଜନ କରିବି। ଏଇଟା ଗୋଟେ ବଡ଼, ଏଇଟା ଗୋଟେ ବଡ଼ ରାକ୍ଷସ ସଦୃଶ, ଏଇଟା ଡିମନ୍ ମେଣ୍ଟାଲିଟି। ଏଇଥିପାଇଁ ତୁମକୁ ଆନୁଗତ୍ୟରେ, ଗୁରୁଙ୍କ ଆନୁଗତ୍ୟରେ ସୁବିଧା ସୁବିଧା କିଛି ନାହିଁ, ସବୁ ଅସୁବିଧାରେ ପଡ଼ିକି ଭଜନ କରିବାକୁ ପଡ଼ିବ। ସୁବିଧା ମାନେ ବଡିଲି କମ୍ଫର୍ଟ, ତୁମେ ସୁବିଧା କ'ଣ ଚାହୁଁଛ? ମୋର ସେବା କମ୍ ହେବା ଦରକାର, ମୋର ଆରାମସେ ଶୋଇବା ଦରକାର, ପ୍ରସାଦ ଭଲ ହେବା ଦରକାର, ମୁଁ ଯେତେବେଳେ ମୋର ଇଚ୍ଛା ହେଉଛି ଯୁଆଡ଼େ ମୁଁ ସେୟା କରିବା ଦରକାର, ସେଇଟା ହେଉଛି ସେଇଟା ଅନ୍ୟ ଉପାୟରେ କୃଷ୍ଣ ଚେତନା ନାମରେ ବିଷୟ ଭୋଗ କରିବା, ଆଉ କିଛି ନାହିଁ, କୃଷ୍ଣଙ୍କୁ ଆଗରେ ରଖିକି ବିଷୟ ଭୋଗ କରିବା, କୃଷ୍ଣଙ୍କୁ ମୋର ପାଇବା ଦରକାର। ଆଚ୍ଛା ମୁଁ କୃଷ୍ଣଙ୍କୁ ପାଇବି କି ନାହିଁ, ମୁଁ ତା ପାଇଁ ଚେଷ୍ଟା କରୁଛି କି, ଜଣେ ଭକ୍ତ ବି ଚିନ୍ତା କରିବା ଦରକାର। ମୋର 20 ବର୍ଷ ହେଇଗଲାଣି କି 30 ବର୍ଷ ହେଇଗଲାଣି, ମୁଁ କ'ଣ କେବେ ଚେଷ୍ଟା କରୁଛି କୃଷ୍ଣଙ୍କୁ ଟିକେ ଦେଖିବି, କୃଷ୍ଣଙ୍କୁ ପାଇବି, ମୁଁ ଗୁରୁଙ୍କୁ ଦର୍ଶନ କରିବି, ଗୁରୁଙ୍କର କୃପା ପାଇବି, ଏ ଜଗତରୁ ମୁଁ ଯିବି, ମୋର କେତେ ଲାଳସା ଅଛି, ସେଟା ସେ ନିଜକୁ ପଚାରୁ, ସେ ନିଜକୁ ପଚାରୁ। ଏ ବହୁତ ଭୁରି ସ୍ୱୀକୃତ ନହେଲେ ଜଣେ ଜଗତରୁ କେବେ ବି, ଜଗତରୁ ଆସକ୍ତି ଛାଡ଼ିଗଲେ ବି ଦେହରୁ ଆସକ୍ତି ଛାଡ଼ିବନି। କିନ୍ତୁ ସେ ଲେଖିଥିଲେ ଶରୀର ବିଦ୍ୟା ଚାଲ, ମୋତେ ଭଗବାନଙ୍କୁ ପାଇବାର ଅଛି, ସେଥିପାଇଁ ଯାହାଙ୍କୁ ପାଇବାର ଅଛି ତାଙ୍କୁ ପ୍ରାର୍ଥନା କରିବାର ଅଛି, ଯାହାକୁ ଆମେ ପାଇବା ତାଙ୍କୁ ପ୍ରାର୍ଥନା କରିବା ନା, ଆଉ ତାଙ୍କ ଯୋଜନାରେ ଯିବା ନା, ଆଉ ଏଇଟା କମନ୍ ପ୍ରିନ୍ସିପଲ। ତୁମେ ଟାଟା କମ୍ପାନୀର କାମ କରିବ, ତୁମ ଯୋଜନାରେ ତୁମେ ଯାଇ କାମ କରିବ ନା କ'ଣ, ତୁମର ଆପଏଣ୍ଟମେଣ୍ଟ, ତୁମେ ଯେତେ କ୍ୱାଲିଫାଏଡ୍ ହେଲେ ତୁମ ଆପଏଣ୍ଟମେଣ୍ଟ ଦେବ କିଏସ୍, କମ୍ପାନୀ ଦେବ ନା, ଆଉ ଜବ୍ଟା ଦେବ କିଏସ୍, ସେଠି ଯେଉଁ କାମଟା କରିବ ସେଟା ଦେବ କିଏସ୍, ତୁମେ କେତେ କ୍ୱାଲିଫାଏଡ୍ ହେଇଥିବ, ତୁମକୁ ଯେଉଁ ଫର୍ମାଟ୍ରେ କୁହ ସେ ଫର୍ମାଟ୍ରେ ତୁମେ କାମ କରିବ, କମ୍ପାନୀଟା ତାର ଆଉ ସେଟା। ଆମେ ଯଦି ଭଗବାନଙ୍କୁ ପାଇବାର ଅଛି ତାହେଲେ କାହା ଯୋଜନାରେ ଭଗବାନଙ୍କ କତିକି ଯିବା, ସେଟା ଚିନ୍ତା କରିବା ଦରକାର, ଭଗବାନଙ୍କର ଯୋଜନା କିମ୍ବା ଭଗବାନଙ୍କ ଲୋକଙ୍କର ଯୋଜନା, ଆମର ଯୋଜନାରେ କିଛି ହେବନି। ତେଣୁ ଆମର ତ ପ୍ରଥମେ ବର୍ଷ ବର୍ଷ କୃଷ୍ଣ ଯେତେ ଗୋଟେ ପ୍ଲାନ୍, ମୁଁ ଏଇଟା କରିବି, ଏମିତି ହେବି, ଏହା କରିବି, ଏଇଠି ରହିବି, ଏମିତି କରିବି, ଆଉ ତୁମେ କ'ଣ କରିବ, ତୁମେ ଡିଫିଟ୍ ହେବ, ତୁମର ଭଗବାନଙ୍କୁ ପାଇବାର ଉଦ୍ଦେଶ୍ୟ ନାହିଁ, ଅଲଗା ଉଦ୍ଦେଶ୍ୟ ଅଛି, ତୁମେ ସେ ରାସ୍ତାରେ ପଳେଇବ, ଭଜନର ଫଳଟା ସେ ରାସ୍ତାରେ ପଳେଇଯିବ। ଏବେ ସେ ଗୁରୁଦେବଙ୍କ ସେ କୋର୍ସଟା ଓଡ଼ିଆ କୋର୍ସଟା କହୁଥିଲେ, ଗୋଟିଏ ଗୋଟିଏ କାମନା ପାଇଁ ତୁମକୁ ଗୋଟିଏ ଗୋଟିଏ ସ୍ୱର ଧରିବାକୁ ପଡ଼ିବ, ବି କେୟାରଫୁଲ, ତୁମର ଯଦି ଗୋଟିଏ କାମନା ବଳବତ୍ତର ହେଇଗଲା ଆଉ ଗୋଟେ ସ୍ୱର ଧରିବ, କ'ଣ ବୁଝିବାକୁ ଭାବିଲେ ଯେ କାମନା ରହିଗଲା, ମୋ ପୁଅଟା ମଣିଷ ହେଲାନି, ପୁଣି ଆଉଥରେ ସରର ଆଉଥରେ ସେ ପୁଣି ପୁଅ ହେଇକି ଜନ୍ମ ହବ, କି ତାର ପୁଅ ହବ ନାତି ହବ ହିସାବ ପତ୍ର ନାହିଁ, ଗୋଟିଏ କାମନା ପାଇଁ ଗୋଟିଏ ଶରୀର, ଜୀବର ଶରୀର କ'ଣ କ'ଣ, ଗୋଟିଏ ଶରୀର ଗୋଟେ ଏହି ଜନ୍ମରେ ଯାହାର ବଦ୍ଧ କାମନା ରହିଲା ତାର ମୃତ୍ୟୁ ପୂର୍ବରୁ ଗୋଟେ ବଦ୍ଧ କାମନା, କ'ଣ ବଦ୍ଧ କାମନା ମାନେ କ'ଣ, ଅତି ଇଣ୍ଟେନ୍ସ ଡିଜାୟାର ତାର ରହିଲା, ତ ସେ ଗୋଟେ କାମନା ଗୁଡ଼ା ଯେତେ ତୁମେ କାମନା କରୁ ବଦ୍ଧ କାମନା ଗୁଡ଼ା ରହିଛ ପୂରଣ ହୁଏ, ସେତେ ଶରୀର ତୁମର ଧରିବ, ଆଉ ସେତେ ଶରୀର ତୁମକୁ ଧରିବାକୁ ପଡ଼ିବ, ଏବଂ ଛୋଟିଆ ସାଇନ୍ସ ନା କ'ଣ, କୃଷ୍ଣ ଚେତନାଟାକୁ କେମିତି 24 ଆୱାର ମହାପ୍ରଭୁ ଆସିକି ନାମଟା ଦେଇକି ଜୀବକୁ ଗୋଟେ ଚେତନା ପାଖରେ ଲଗେଇଲେ, ସେ କୃଷ୍ଣ ପାଖରେ କ'ଣ ଲାଗିଲା, ଚେତନା, ଚେତନାରେ କୃଷ୍ଣ ରହିବେ, ନହେଲେ କୌଣସି କାମନା ରହିବନି, ଭଲ ଖାଇବି ଭଲ ପିନ୍ଧିବି ମୋର ଏଇଟା ଦରକାର, ମୋତେ ବଡ଼ ସାଧୁ ହେବା ଦରକାର, ମୋର ଏମିତି ହେବା ଦରକାର, କିଛି ନାହିଁ, ଚେତନାରେ କେବଳ କୃଷ୍ଣ ଗୁରୁ ଆଉ କୃଷ୍ଣ, କେମିତି ଗୁରୁଙ୍କର ସେବା କରିବି, ମୁଁ କେମିତି ମୋ ଜୀବନଟାକୁ ତାଙ୍କୁ ଅର୍ପଣ କରିବି, କେମିତି ଜଗତରୁ ମୁଁ ଯିବି ତାଙ୍କର ନିତ୍ୟ ତାଙ୍କ ସେବା କରିବି, ତା ଛଡ଼ା ଥାର୍ଡ କିଛି ଚିନ୍ତା ନଥିବ, ତାହେଲେ ଠୁ ଯିବା, ନହେଲେ ପୁଣି ଗୋଟେ ଶରୀର ବନ୍ଧନ ପଡ଼ିଯିବ, ନଷ୍ଟ କିଛି ହେବନି, ଯାହା ଭଜନ କରିଥିବ ପୁଣି ନେକ୍ସଟ ବଡି ସେଇଟା ଭଗବାନ କନସିଡର କରିବେ, କିଭଳି ଭକ୍ତ ପରିବାର ଜନ୍ମ ଦେବେ, ଆମର ଇଣ୍ଟେନ୍ସ ଯାହାକୁ ଦିଏ ଆମର ଡିଜାୟାରଟା ଆମର କାମନାଟା କେତେ କେମିତିକା କେମିତିକା ଭାବନା, ନଷ୍ଟ କିଛି ହେବନି, ଏତେ ବଡ଼ ପବିତ୍ର ଜିନିଷଟା ନା, ଏତେ ବଡ଼ ପରମ୍ପରା ଜିନିଷ, ଏକ ନଷ୍ଟ କିଛି ହେବ, କିନ୍ତୁ ଯେଉଁ ଲାଭଟା ମିଳିବା କଥା ଗୋଟିଏ ଜନ୍ମରେ ସେଟା ବହୁ ଜନ୍ମ ଲାଗିପାରେ, କିଛି କହିହେବନି, କୌଣସି ଗ୍ୟାରେଣ୍ଟି ନାହିଁ, କେତେ ଜନ୍ମ ଈଶ୍ୱର ଧରିବା ପୁଣି ଦୁଃଖ, କିଛି ହିସାବ ନାହିଁ, ସେଥିପାଇଁ ଏଇ ଭଗବାନ ଯେଉଁ ପ୍ରଥମ ଅଧ୍ୟାୟରେ ଯେଉଁ ଛଅଟି ବର୍ତ୍ତମାନ ଯେଉଁ ବର୍ତ୍ତମାନ ଛଅଟି ଅଧ୍ୟାୟ କହିବେ, ଈଶୁ ନିଷ୍କାମ କର୍ମ ଯୋଗ କଥା କହୁଛନ୍ତି, ଈଶୁ ବର୍ଣ୍ଣାଶ୍ରମ ଧର୍ମର ମୂଳ ଫାଉଣ୍ଡେସନ, ଆଉ ଭକ୍ତିର ଏଟା ଫାଉଣ୍ଡେସନ, ତୁମେ ଯେତେ କ୍ୱାଲିଫାଏଡ୍ ଲୋକ ତୁମେ ହଠାତ୍ ଆସିକି ତୁମେ କିଛି କହିବ ମୁଁ ଆଡ଼ଭାନ୍ସ କରିଯିବି, କେମିତି ଆଡ଼ଭାନ୍ସ କରିଯିବ, ତୁମେ ତୁମର କାମନା ଗୁଡ଼ା ଡିଜାୟର ଗୁଡ଼ାକ ରହିଛି, ଆଉ ତୁମେ ନିଷ୍କାମ କର୍ମ କୃଷ୍ଣଙ୍କ ଉଦ୍ଦେଶ୍ୟରେ ନିଷ୍କାମ ସେଟା କର୍ମ କରିବାକୁ ପଡ଼ିବ, ନିଷ୍କାମ କର୍ମ କଲେ ତୁମର ଚିତ୍ତଟା ଶୁଦ୍ଧ ହେବା, ତୁମ ହାର୍ଟଟାକୁ କ୍ଲିନ୍ କର, ହୃଦୟଟାକୁ ତୁମେ ଶୁଦ୍ଧ କର, ଅନ୍ୟର ଦୋଷ ଦେଖିବା, ଈର୍ଷା ମାତ୍ସର୍ଯ୍ୟ ସବୁବେଳେ, ଏଇଟା କ'ଣ, ଏଇଟା ସବୁ ତୁମ ହୃଦୟ ତୁମର ତୁମର ତ ଅନ୍ୟ ପ୍ରତି ଗୋଟେ ଘୃଣା ଭାବ ରହିଲା, ଆରେ ସିଏ ତ ଖରାପ, ବିଷ୍ଟାଟା ରାସ୍ତା କଡ଼ରେ ରହୁଛି, ତୁମେ ଚାହିଁଲେ କ'ଣ ହବ, ତୋର ବିକାର ଆସିବ, ସିଏ କ'ଣ ତୁମକୁ ଚାହୁଁଛି କି, ବିଷ୍ଟାଟା କ'ଣ ଆମକୁ ଚାହୁଁଛି କି, ଆମେ ତାକୁ ଚାହୁଁଛେ, ଆମେ ଯେତେବେଳେ ଗୋଟେ ଖରାପ ଜିନିଷକୁ ଚାହୁଁଛେ ଆମ ହୃଦୟରେ ଖରାପ ବିକାରଟା ଆସୁଛି, ସେଭଳି ଯେତେ ଆମେ ଜଗତର ଭଲ ମନ୍ଦ ବସ୍ତୁ ଗୁଡ଼ିକ ଦେଖିବା ଆମ ହୃଦୟରେ ସେତେ ବିକାର ଆସିବ, ଏଇ ଭଗବାନଙ୍କୁ ପାଇବାର ରାସ୍ତା ଆଡ଼ଜଷ୍ଟମେଣ୍ଟ କରି କେତେ ଦିନ ଆମେ ଚଳିବା, କିନ୍ତୁ ଏ ଆଡ଼ଜଷ୍ଟମେଣ୍ଟଟା କରୁଛେ ଏ ସ୍ଥିତିକି ଯିବା ପାଇଁ, ସେଥିପାଇଁ ତୁମେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ପ୍ରଭୁ ଯଦି ବ୍ୟବସ୍ଥା କରିବ ତାହେଲେ ହେଇପାରିବ, ସବୁବେଳେ ରାଗ ଦ୍ୱେଷ କିଏ କ'ଣ କହିଲା କେଉଁଠି କ'ଣ ହେଲା, ତୁମେ ଯଦି ଏଇଟା ସବୁବେଳେ ମୁଣ୍ଡ ଭିତରେ ରହୁଥିବ ଭଜନ କରିପାରିବ ନାହିଁ, ଭଜନ କରିବାରେ ତ ମନ ଭିତରେ କେବଳ କୃଷ୍ଣ ରହିବାର ଅଛି ନା, ସବୁବେଳେ ମନେ ରଖିବାକୁ ପଡ଼ିବ କୃଷ୍ଣ ହେଉଛନ୍ତି ପରମ ପବିତ୍ର, ପବିତ୍ର ନୁହନ୍ତି ପରମ ପବିତ୍ର, ଆଉ ଯଦି ହୃଦୟଟା ପବିତ୍ର ନ ହେଲା ଭଗବାନ କେବେ ବି ସେଠି ବସିବେନି, ଆମେ କେବଳ ପବିତ୍ର କରିବା ପାଇଁ ହୃଦୟକୁ ତିଳକ ଧାରଣ କରୁଛେ, କଣ୍ଠିମାଳା ଆଚମନ କରୁଛେ, ତୁଳସୀ ଭଗବାନଙ୍କର ଚରଣାମୃତ ନେଉଛେ, ମହାପ୍ରସାଦ ପାଉଛେ, ଆଉ ସବୁଠୁ ବଡ଼ ହେଲା ଭଗବାନଙ୍କର ନାମ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପୁଣି ମହାଜନ ସାଧୁ ଗୁରୁ ବୈଷ୍ଣବଙ୍କର ଭାଗବତଙ୍କର ବାଣୀ ଶୁଣୁଛେ, କେବଳ ହୃଦୟଟାକୁ ସଫା, ଯେହେତୁ ଦର୍ପଣ ମାର୍ଜନ, ଭଗବାନ କେମିତି ବସିବେ, ନିର୍ମଳ ହୃଦୟ, ମହାପ୍ରଭୁ ସେ ଅମୋଘକୁ ସେ କଥା କହିଲେ ନା, ଅମୋଘଟା ସବୁବେଳେ ହିଂସା କରେ, କ'ଣ ସାରଳ ଭଟ୍ଟାଚାର୍ଯ୍ୟର ଜୋଇଁ, ସେ ଭାରି କାରଣ ତା ଶ୍ୱଶୁର ଶ୍ୱଶୁରଟା କାମ ମହାପ୍ରଭୁଙ୍କୁ ସବୁ ସାରଳ ଭଟ୍ଟାଚାର୍ଯ୍ୟ ଜାଣିପାରିଲେ, ମହାପ୍ରଭୁଙ୍କର ବିଧିବତ୍ତା ତାଙ୍କର, ଜ୍ଞାନୀ ଲୋକ ହିଁ ପ୍ରକୃତରେ ବୁଝିପାରିବେ, କରୁଣା ଭଗବାନଙ୍କର କରୁଣା କେଉଁ ମାନେ ପାଆନ୍ତି, ଜ୍ଞାନୀମାନେ କ'ଣ, ଭଗବାନ ଜ୍ଞାନୀମାନଙ୍କ ପରି ସେମାନେ କହିଲେ ନା, ତେସା ଜ୍ଞାନ ନିତ୍ୟଯୁକ୍ତ, ଜ୍ଞାନୀମାନେ ଗୋଟେ ଏତେ ବଡ଼ ତାଙ୍କ ଡିଟାଚମେଣ୍ଟଟା ରହିଛି, ତାଙ୍କୁ ସକ୍ସେସ୍ କରିବା ପାଇଁ ଭଗବାନ ବହୁତ ସାହାଯ୍ୟ କରିଦିଅନ୍ତି, ସାରଳ ଭଟ୍ଟାଚାର୍ଯ୍ୟ ସେଥିପାଇଁ ଯେତେବେଳେ ଭକ୍ତ ହେଲେ ତ ଏକ ନମ୍ବର ଭକ୍ତ ହେଇଗଲେ ନା, ଆଉ ବୃହସ୍ପତିଙ୍କର ଅବତାର, ଆଉ ତେନୁ କମ୍ପା ସୁସମୀକ୍ଷା ମାନ ଶ୍ଳୋକରେ ଯେଉଁ ମୁକ୍ତିପଦେ ଦାୟ ଭାଗ, ସେ ମୁକ୍ତିପଦେ ଗାଇଲେନି ଭକ୍ତିପଦେ ଦାୟ ଭାଗ କହିଲେ, ଆଉ ମହାପ୍ରଭୁ କହିଲେ କି ତୁମେ ଭାଗବତ ଶ୍ଳୋକ କ'ଣ ବଦଳେଇ ଦେଉଛ, ସାରଭୌମଙ୍କୁ ପଚାରେ, ତୁମେ ଭାଗବତ ଶ୍ଳୋକ କାହିଁ, ଆଜ୍ଞା ମୁକ୍ତି କଥା ମୋତେ କୁହନ୍ତୁନି, ମୋତେ ମୁକ୍ତି ଶବ୍ଦ ଉଚ୍ଚାରଣ କରିବାକୁ ଇଚ୍ଛା ହେଉନି, ଜ୍ଞାନୀ ନା, ଆଉ ତୁମେ ଡଲ୍ ହେଡେଡ୍ ହେଇକି ଏଗୁଡ଼ା ଦେହ ଅଭିନିବେଶ ରଖିକି ତୁମେ କ'ଣ ଏଇଟା ବୁଝିପାରିବେ ସବୁ ଜିନିଷକୁ ବୁଝିପାରିବେନି? ଯଦି ବୁଝିପାରିବ କେବଳ ଆଚାର୍ଯ୍ୟଙ୍କ କୃପାରେ ବୁଝିପାରିବେ, ଡଲହେଡ଼ ହେଲେ ହବନି। ଏଇଟା କେତେ ତୁମର ଖାଇବା ପିଇବା ଶୋଇବା ଚାଲିବା ମଙ୍ଗଳାରତି ଆସ ଜପ କର ମୋବାଇଲ ଛାଡ଼ ଏହା କର ଏମିତି କଥା କୁହ ଏମିତି ଚଳ, ଏଇଟା କେତେ ଦିନ ଶିଖା ହବ ତୁମକୁ? ତୁମେ ଗୋଟେ ସାମାଜିକ ସ୍ତରକୁ ଯାଇପାରୁନ। ତୁମେ ଦେଖୁନ କେତେ ବଡ଼ ଜ୍ଞାନୀ ଲୋକ ତାଙ୍କର ମହାପ୍ରଭୁ କଥା କହିଛନ୍ତି, ସେ ମହାପ୍ରଭୁଙ୍କର ଯେଉଁ ଉଦ୍ଦେଶ୍ୟକୁ ବୁଝିଦେଲେ ତାଙ୍କର କରୁଣା ପ୍ରାପ୍ତ ହେଇଗଲେ ସାଙ୍ଗେ ସାଙ୍ଗେ। ଭାଗବତରେ ସବୁ ଚେଞ୍ଜ କରିଦେଉଛନ୍ତି, ମୁକ୍ତିପଦେ ଦାୟ ଭାଗ କହୁଛନ୍ତି, ନାଇଁ ଭକ୍ତିପଦେ ଦାୟ ଭାଗ। ମହାପ୍ରଭୁ କହିଲେ ସାର୍ବଭୌମ ତୁମେ ଏଇଟା କ'ଣ କରୁଛ? ଭକ୍ତିଟା ଭାଗବତର ବ୍ରହ୍ମାଙ୍କର ସ୍ତୁତି, ଏଇଟା ଭାଗବତ ବାଣୀ କହିଲେ ଆଜ୍ଞା ମୁକ୍ତି କଥା ମୋତେ କୁହନ୍ତୁ। ମୁକ୍ତି କଥା କହିଲା ବେଳକୁ ମୋତେ ଘୃଣା ଲାଗୁଛି, କାରଣ ସେ ବୁଝିଦେଲେ ତତ୍ତ୍ୱଟାକୁ, ତତ୍ତ୍ୱଟାକୁ ତ ନ ବୁଝିଲେ ତୁମକୁ କେତେ ଗୋଟେ କେତେ ତୁମକୁ ଠେଲିବ ମୁଁ ଏ ରାସ୍ତାରେ, ମୁଁ ତ ସେ ଚିନ୍ତା କରୁଛି ବସିକି ବେଳେ। ଏଇଟା ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜେସ୍ ଉପରେ ଶିଷ୍ୟମାନେ ନେଉଛନ୍ତି, ମାନେ ତାଙ୍କର ପାଦପଦ୍ମରେ ପଡ଼ିଯିବା ଦରକାର, କାରଣ ସେମାନେ ଗୋଟେ ଶୁଦ୍ଧ ଭକ୍ତକୁ ଦେଖିଛନ୍ତି। ଆଉ ଆଜିକାଲିର ଆମେ ଯେଉଁ ଜେନେରେସନ୍, ଏମାନଙ୍କ ସହିତ ଯେଉଁ ଚଳିବା, ଖାଲି ସଂସ୍ଥାକୁ ଚଳିବା ପାଇଁ କରିବାକୁ ପଡ଼ୁଛି, ଆମେ ତ ତଙ୍ଗ ହେଇଗଲୁଣୁ। ସେମାନଙ୍କ କଥା ଆମେ କ'ଣ କହିବା? ସେମାନେ ଗୋଟେ ଶୁଦ୍ଧ ଭକ୍ତକୁ ଦେଖିଛନ୍ତି, ଯାହାଙ୍କର ଜୀବନରେ କିଛି ବି କେବଳ କୃଷ୍ଣ ଛଡ଼ା ଆଉ କିଛି ପ୍ରଭୁପାଦ ଜାଣିନଥିଲା, ଆଉ ସମସ୍ତଙ୍କୁ ପୁରା ଇଞ୍ଜେକ୍ଟେଡ୍ କରୁଥିଲେ। 70 ବର୍ଷରେ ସେ ଇଞ୍ଜେକ୍ଟେଡ୍ କରୁଥିଲେ ସବୁବେଳେ। ଲାଷ୍ଟ ଯେତେବେଳେ ଯେଉଁ ଦିନ ଜଷ୍ଟ 3 ଦିନ ପୂର୍ବରୁ ପ୍ରଭୁପାଦଙ୍କର ଗୁରୁଦେବ ଫେରିଲେ, ପ୍ରଭୁପାଦ 2-3 ଦିନ ପରେ ଅପ୍ରକଟ ହେଇଛନ୍ତି, ସେ ଗୁରୁଦେବଙ୍କୁ ସେ ରେକର୍ଡିଂଟା ମୋ କତରେ ଅଛି, ଜଣେ ଭକ୍ତ ଦେଇଥିଲେ। ସେ ସମୟରେ ପ୍ରଭୁପାଦ ପଚାରୁଛନ୍ତି କ'ଣ କୃଷ୍ଣ ବଳରାମ ମନ୍ଦିର ଭୁବନେଶ୍ୱର କୃଷ୍ଣ ବଳରାମ ମନ୍ଦିର କ'ଣ କାମ ଚାଲିଛି? ସେହି ସମୟରେ ଲାଷ୍ଟ ସମୟରେ ପୁରା କଥା ପରେ ଟିକେ ଟିକେ ଧୀରେ ଧୀରେ ଆଉ ଗୁରୁଦେବ ଜଗନ୍ନାଥ ମହାପ୍ରସାଦ ନେଇଛନ୍ତି, ଚାରୁ ମହାରାଜଙ୍କୁ ଦେଇଛନ୍ତି। ଚାରୁ ମହାରାଜ ସେତେବେଳେ ସେବକ ଥିଲେ, ଭକ୍ତି ପୂଜ୍ୟପାଦ ଭକ୍ତି ଚାରୁ ମହାରାଜ। ମହାରାଜ ବେଙ୍ଗଲରେ କହୁଛନ୍ତି, ଭାରି ତାଙ୍କ ମହାରାଜଙ୍କ କଥା ଭାରି କୋମଳ, ବେଙ୍ଗଲରେ କହୁଛନ୍ତି, ପ୍ରଭୁପାଦ ଆପଣ ପ୍ରସାଦ ନେବେନ୍? ମହାରାଜ ଭାରି ସୁନ୍ଦର ତାଙ୍କର ବଚନ, ଆପଣ ପ୍ରସାଦ ନେବେନ୍? ଦେନ୍ ଏକ୍ଟୁ ଦେନ୍ ପ୍ରଭୁପାଦ ବେଙ୍ଗଲରେ କଥା ଭାଷା କରନ୍ତି, ତାଙ୍କ ନିଜ ଭାଷା ନା, ଏକ୍ଟୁ ଦେନ୍। ଆଉ ସେ ସମୟରେ ଲାଷ୍ଟ କନ୍ଭରସେସନ୍, ସେ ସମୟରେ ଆଉ ଜଣେ ମହାରାଜ ଯାଇଛନ୍ତି, ଏଇ ଭଦ୍ରକ ସେଣ୍ଟରଟା ସେ ସମୟରେ ମିଳିଛି, ପ୍ରଭୁପାଦ ସବୁ ଶୁଣୁଛନ୍ତି। ସେ ମହାରାଜ ଆମର ଥିଲେ କ'ଣ ତାଙ୍କ ନାଁ, ପୂଜ୍ୟପାଦ ମହାଯୋଗୀ ମହାରାଜ ବି ଯାଇଛନ୍ତି ଗୁରୁଦେବଙ୍କ ସାଙ୍ଗରେ, ମହାରାଜ ସାଙ୍ଗରେ ସେ ଡିସ୍କସନ୍ କରୁଛନ୍ତି ବେଙ୍ଗଲରେ ପ୍ରଭୁପାଦ। ସେ ସମୟରେ ବି ଲାଷ୍ଟ 2-3 ଡେଜ୍ ପୂର୍ବରୁ ସେ ଭଗବାନଙ୍କ କଥା, ସେମାନେ ଏତେ ବଡ଼ ଶୁଦ୍ଧ ସାଧୁଙ୍କୁ ଦେଖିଛନ୍ତି ପ୍ରଭୁପାଦଙ୍କ ଶିଷ୍ୟମାନେ। ପୁଣି ବାଟି ତାଙ୍କ ଗୁରୁଙ୍କର ସଂସ୍ଥା ପ୍ରଭୁପାଦ କହିଛନ୍ତି, ଆଜିକାଲି ଯେଉଁ ଜେନେରେସନ୍ ପିଲାମାନଙ୍କ ସହିତ ବି ଆଡ଼ଜଷ୍ଟମେଣ୍ଟ କରି ଚାଲୁଛନ୍ତି, କାରଣ ଆମ ଜୀବନର ଲକ୍ଷ୍ୟ ନୁହେଁ ଗୋଟେ ଜଣଙ୍କୁ କେବଳ ଖାଲି ଆମେ କୃଷ୍ଣଙ୍କୁ ଦେବା ନା, କୃଷ୍ଣ ବିଷୟରେ ଜାଣିବା, କୃଷ୍ଣ ଚେତନାରେ ରହିବା, ଡିସିପ୍ଲିନ୍ ଏଇଟା କର, ଏମିତି ଖାଅ, ଏମିତି ଚାଲ, ଏଇଟାକୁ ଶିଖି ସେ କୃଷ୍ଣ ଚେତନା କେତେବେଳେ ଶିଖିବେ, କେତେବେଳେ ଭଗବାନଙ୍କର ଭକ୍ତି ଶିଖିବେ? କିନ୍ତୁ କ'ଣ କରାଯିବ? ତାହେଲେ ଜୀବଟା ତ ନାହିଁ ନା, ସେଇଟା ସେମାନେ ଚିନ୍ତା କରୁଛନ୍ତି, କିଛି ନହେଲେ ଆସନ୍ ଯେତିକି ବାଟ ଯିବେ ଯିବେ, କିନ୍ତୁ ଏଇଟା ବହୁତ ଆତ୍ମଚେତନା ଜିନିଷ ନା, ଜୀବକୁ ସବୁବେଳେ ବିଚାର କରିବାକୁ ପଡ଼ିବ, ମୋର ପରମ କର୍ତ୍ତବ୍ୟ ହେଉଛି ମୁଁ କୃଷ୍ଣ ଚେତନା ମାର୍ଗ, ମୁଁ ତିଳକ ଧାରଣ କରୁଛି, ମାଳି ଜପ କରୁଛି, ମୁଁ ସାଂସାରିକ ବ୍ୟକ୍ତି ନୁହେଁ, ମୁଁ ଜଣେ ସାଂସାରିକ ବ୍ୟକ୍ତି ନୁହେଁ। ସାଂସାରିକ ବ୍ୟକ୍ତି ଯେମିତି ଦିନ ରାତି 24 ଘଣ୍ଟା କେବଳ ତାର ଇଂଟରେଷ୍ଟ ପୁରା ଗୋଟେ ମଜିକି ରହିଯାଉଛି, କ'ଣ ସେ ଯେମିତି ଓଡ଼ିଆ ଲେଖିଲେ, ଗାଢ ମଜିନ ନିତ୍ୟ ଧନ ଅର୍ଜିଲୁ, ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ନେଲୁ। ତୁମେ ଦୀକ୍ଷା ନଉଛ, ହରିନାମ କରିବା ଦରକାର, ସେବା କରିବା ଦରକାର, ନିଜର ଗୋଟେ ଗମ୍ଭୀରତା ରହିବା ଦରକାର। ତୁମେ ଟିଭି ଦେଖିବ, ମୋବାଇଲ ଖେଳିବ, ଇଏ କରିବ, ଜପ କରିବନି, ଏମାନଙ୍କ ପାଇଁ ମହାପ୍ରଭୁଙ୍କ ଧାରା ନୁହେଁ। ତୁମେ ଏତେ କେୟାରଲେସ୍ ହେଲେ କେମିତି ହବ? ଗୋଟେ ଏଇସବୁ କେତେ ଗୋଟେ ଅପରାଧ ଗୁରୁମାନେ ଦୋଷ ସେମାନଙ୍କୁ ନବାକୁ ପଡ଼ିବ ନା, ସେମାନେ ଯଜ୍ଞରେ ତୁମକୁ ପ୍ରତିଶ୍ରୁତି ଦେଇ ସବୁ ଦେଇଛନ୍ତି, ନିୟମଟା ମାନ ଜପ କରିବନି, ଟିଭି ଦେଖିବ, ମୋବାଇଲ ଦେଖିବ, ଏସବୁ କ'ଣ? ଏଗୁଡ଼ା ଆଣିଥିଲ ମାଳି ଲଗେଇଥିଲ, ଭକ୍ତ ମନ୍ଦିରକୁ ଯାଇସାରିଲ, ବାସ ପ୍ରସାଦ ପାଇଲ, ନାଚାନାଚି କରିଦେଲ, ଚାଲିଗଲ, ପୁଣି ତୁମେ ରହିଲ। ତାହେଲେ ଆମର ଯେଉଁ ପରମାର୍ଥ ଜିନିଷଟା, ଯେଉଁ ତତ୍ତ୍ୱ ଜିନିଷଟାକୁ ସେମାନେ ହୃଦୟଙ୍ଗମ କରିବେନି, ଆଉ ସେଥିପାଇଁ ସେଟା ଯଦି ହୃଦୟଙ୍ଗମ କରିବାକୁ ପଡ଼ିବ ତାହେଲେ କ'ଣ କରିବାକୁ ପଡ଼ିବ? ସେଥିପାଇଁ ଏ ଆଚାର୍ଯ୍ୟ ପ୍ରିନ୍ସିପୁଲଟାକୁ ପ୍ରଥମେ ଧରିବାକୁ ପଡ଼ିବ। ତୁମର ସେ ଜିନିଷ ପ୍ରତି ଆଗ୍ରହ ଆସୁନି, ପଳେଇ ଯାଉଛନ୍ତି ସେ ରାସ୍ତା, ସେଥିପାଇଁ ତାଙ୍କ ସବୁ ଏ ପ୍ରୋଗ୍ରାମ ସବୁ କରାହେଇଛି, ଯାହା ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରନ୍ତୁ, ଜୟନଗର କୀର୍ତ୍ତନ କରନ୍ତୁ, ପ୍ରସାଦ ଡିଷ୍ଟ୍ରିବ୍ୟୁସନ୍ କରନ୍ତୁ, କଲେକ୍ସନ୍ କରିକି ଆଣନ୍ତୁ, କାହିଁକି ଏଇଟା ସ୍ୱୀକୃତି ମିଳିବ, ଏ ସ୍ୱୀକୃତିମାନ ଜୀବନ ନୁହନ୍ତି। ଆଉ ସେ ବିଶ୍ୱାସ କରିପାରିବେନି, ଗୁରୁ ବୈଷ୍ଣବଙ୍କୁ ବିଶ୍ୱାସ କରିବେନି, ମହାପ୍ରସାଦକୁ ବିଶ୍ୱାସ କରିବେନି, ନାମକୁ ବିଶ୍ୱାସ କରିବେନି, ସେ ଗୋଟେ ପଏଣ୍ଟର ମୁଁ ତ ଘୁରୁଛି ଖାଲି, ଆଉ ମହାପ୍ରସାଦ ଗୋବିନ୍ଦ ନାମ ବ୍ରହ୍ମଣୀ ବୈଷ୍ଣବ, ଆଉ ତୁମେ ଯେତେ ବୁଝେଇଲେ ଗୋଟେ ଲୋକ କ'ଣ ହବ? କହିକି ତୁମେ ଦାନ୍ତ ଭାଙ୍ଗିଗଲେ ବି ତୁମେ ତଙ୍ଗ ହେଇଯିବ, କିନ୍ତୁ ଗୋଟେ ଲୋକ ପରିବର୍ତ୍ତନ ହେଇପାରିବନି, କାରଣ ତାର ପରେ ଆଚାର୍ଯ୍ୟ ପ୍ରିନ୍ସିପୁଲ ଉପରେ ବିଶ୍ୱାସଟା ଆସୁନି, ସେଇଟା କରୁନି, ତାର ତ ସ୍ୱୀକୃତି ମିଳିବନି, ଆଉ ବରଂ କ୍ଷୟ ହବ, ଆଉ ସେ ବୁଝିବ କେମିତି ଜିନିଷଟା?
ଆତ୍ମତତ୍ଵଟା ବଡ଼ ଜୀବନ ଯାଏ ଗୋଟେ ଜିନିଷକୁ ବୁଝିବା ଦରକାର ଆଉ କମ୍ପ୍ରମାଇଜ୍ କରିକି ତାକୁ ତୁମେ କେତେ କଥା କରିବ। ତାପରେ ଏଇ ଯେଉଁମାନେ ଭକ୍ତ ଇଏ ହେଉଛନ୍ତି ସେ ଦୁଇଟା ସିଷ୍ଟମକୁ ଛାଡ଼ି ଦେଉଛନ୍ତି, ବର୍ଣ୍ଣାଶ୍ରମ ଧର୍ମ ଉପରେ ବି ଷ୍ଟ୍ରେସ୍ ଦେଉନାହାନ୍ତି କି ବୈଷ୍ଣବ ଧର୍ମ ଉପରେ ବି। ଆରେ ଯଦି ଭକ୍ତ ହେଇଗଲ ତୁମେ କୃଷ୍ଣଙ୍କର ହେଇଗଲ ନା, କୃଷ୍ଣ ଚେତନାକୁ ଆସିଲ ନା, କୃଷ୍ଣ ଯଦି ତୁମର ସ୍ୱାଭାବିକ କୃଷ୍ଣ ଚେତନା ଆସୁନି ବା ଭକ୍ତିରେ ପ୍ରଗତି କରିପାରୁନୁ, ବର୍ଣ୍ଣାଶ୍ରମ ସିଷ୍ଟମ ହିସାବରେ ତୁମେ ସ୍ତ୍ରୀ ପୁତ୍ର କନ୍ୟାକୁ ନେଇ କୃଷ୍ଣ ଭକ୍ତି ଯେମିତି ଘରେ କରିବା ସେମିତି କର, ଜପ କର, ଏମିତି ନାହିଁ ଯେ ଗୃହସ୍ଥ ସାତଟା ପାଞ୍ଚ ଶୋଇକି ରହିବ, ଏଇଟା କେବେ ବି ନୁହେଁ। କ'ଣ ଯେତେବେଳେ ଗୁଣଟା ଗୁଣର ପ୍ରଭାବଟା ସତ ଗୁଣଟା ସକାଳୁ ହେଉଛି ସେଇଟା ବ୍ରହ୍ମଚାରୀମାନଙ୍କ ପାଇଁ ସତ ଗୁଣ, ଗୃହସ୍ଥମାନଙ୍କ ପାଇଁ ନୁହେଁ। ସେ ଭଲ କାର୍ରେ ଚଢ଼ିବ ଭଲ ନାଇଁ ନାଇଁ, ଏଇଟା ଗୋଟେ କନସେସନ, ଏଇଟା ଗୋଟେ କନସେସନ ଲାଇଫ। ତୁମେ ଆତ୍ମା, ତୁମେ ଗୃହସ୍ଥ ନୁହଁ, ତୁମେ ବ୍ରହ୍ମଚାରୀ ନୁହଁ, ତୁମେ ବାନପ୍ରସ୍ଥ ନୁହଁ, ମହାପ୍ରଭୁ ମନା କରି ଦେଇଗଲେ, ତୁମେ ଜଣେ ଆତ୍ମା, ତୁମେ କୃଷ୍ଣଙ୍କୁ ପାଇବା ପାଇଁ ଚାହୁଁଛ, କୃଷ୍ଣ ଚେତନକୁ ଆସୁନ କୃଷ୍ଣଙ୍କୁ ପାଇବା ପାଇଁ ଚାହୁଁଛ, ତୁମେ କନସେସନ ପ୍ରଭୁପାଦ କୁହନ୍ତୁ ଏଇଟା ଗୋଟେ କନସେସନ ଦିଆଯାଇଛି, ଗୃହସ୍ଥ ଜୀବନ ମାନେ ତୁମକୁ ଗୋଟେ କନସେସନ ଦିଆଯାଇଛି କେବଳ ସେକ୍ସ ପାଇଁ, ତୁମର ଯେଉଁ ଲଷ୍ଟି ଡିଜାୟାର ଗୁଡ଼ାକ ରହିଛି ତୁମେ ତୁମକୁ ଡିଷ୍ଟର୍ବ କରୁଛି ଯାଅ, କି ତୁମର ଜୀବନ ଲକ୍ଷ୍ୟ ନୁହେଁ ଯେ ତୁମେ ପୁରା ଧନ ପଇସା କମେଇକି ପୁରା ସେଠି ଭୁଲିକି ରହିବା କୃଷ୍ଣଙ୍କୁ, ସେଇଟା କୃଷ୍ଣ ଚେତନ ନୁହେଁ, ଆତ୍ମଚେତନ ତା ତୁମର କ'ଣ ହବ। ପ୍ରାଭବସ୍ତାବଦ ବୋଧ ଜାତମ ଯାବତନ ଜିଜ୍ଞାସ ଆତ୍ମତା ତତ୍ତ୍ୱ, ସେପର୍ଯ୍ୟନ୍ତ ତୁମ ପୁଟି ପଟି ଫିଟେଇବ, ତୁମର କୌଣସି କର୍ତ୍ତବ୍ୟ ନାହିଁ। ଆମେ ସବୁ ଗୁରୁଦେବଙ୍କୁ ତ ଶିଖିଛୁ, ଏଇଟା କହିଲା ବେଳେ କହିଲା ଗୁରୁଦେବଙ୍କୁ ସବୁ ଅପରାଧ କରିବ ବୋଲି ମୁଁ କହୁନି, କେତେ ଭକ୍ତ ମୁଁ ସବୁ ମୋର ଛୋଟ ମୁଁ ପଶିଲା ବେଳେ ମଠରୁ ଯିଏ ଯାହାକୁ ଆମ ମୁଣ୍ଡ ସବୁ ରହିଛି, ଛୋଟ ପିଲାବେଳେ ଘର ବାନ୍ଧା ଆଜୀବନ ସବୁ ମନେ ରହିଛି, କେଉଁ ପ୍ରଭୁଙ୍କୁ କ'ଣ ଗୁରୁଦେବ କହିଛନ୍ତି କ'ଣ କହିଛନ୍ତି ମୁଁ ସବୁ ମନେ, ସେମାନେ ମୋତେ କୁହନ୍ତି, ମୁଁ ପଚାରେ ଆପଣଙ୍କ ବାପା କାହାନ୍ତି ଗୁରୁଦେବ ତମକୁ କ'ଣ କହିଛନ୍ତି, ସେଟା ଯଦି ବର୍ତ୍ତମାନ କହିବି ତୁମେ ସେ ଡିଷ୍ଟର୍ବ ହାରି ପିଲାମାନଙ୍କୁ ବ୍ରହ୍ମଚାରୀମାନଙ୍କୁ କହିଲେ ତୁମେ ବାପା ମାଙ୍କ କତିକି ଯାଉନି ବୋଲି ସେ ଡିଷ୍ଟର୍ବ ହୋଇଯାଉଛନ୍ତି, ଗୁରୁଦେବ ଗ୍ରସ୍ତମାନଙ୍କୁ ଏବେ ଆଲାଉ କରୁନଥିଲେ, ତୁମେ ଯାଇ ମାୟାରେ ପଶିବ ନା କ'ଣ, ପୁଣି ତୁମେ ଦୀକ୍ଷା ନେଲ କାହିଁ, ପୁଣି କାହିଁ ଦୀକ୍ଷା ନେଲ, ତୁମେ ଗୁରୁ ଗ୍ରହଣ କରିଛ, ଭଜନ କରିବାକୁ ପଡ଼ିବ, ଶିଶୁ ଟିଚିଂସ କ'ଣ ଏବେ ତୁମେ କହିଲେ ସେ ଅପରାଧ କରିବେ କ'ଣ ଗୌରମ ଧାରା ଯେମିତି କହୁଛନ୍ତି, ଏଇଟା ବୁଝିପାରିବି ନା, ଲେବୁଲ ଗୁଡ଼ା ନୁହେଁ ଆଉ, ଏଇଟା ହେବିଟ୍, କାରଣ ତୁମେ ଆତ୍ମା ନା, ତୁମେ ଏଇ ଜନ୍ମରେ ଗୋଟେ ତୁମକୁ ଗୋଟେ ବେଷ୍ଟ ଚାନ୍ସ ମିଳିଗଲା, ତୁମକୁ ଗୋଟେ ସୁଯୋଗ ମିଳିଗଲା କୃଷ୍ଣଙ୍କୁ ଜାଣିଗଲ, ବର୍ତ୍ତମାନ କ'ଣ କର, ପ୍ରଚୁର ଭଜନ କର, ଯେତିକି ପାରୁଛ ଯେତିକି ପ୍ରୋଗ୍ରେସ କିଛି କରିଯାଅ, ଆଉ ଠେଲି ପେଲିକି ତୁମକୁ ବଳଦ ଭଳିଆ ଲାଞ୍ଜ ମୋଡ଼, ବଳଦ ଯେଉଁ ଅଳସୁଆ ବଳଦ ଲାଞ୍ଜକୁ ମୋଡ଼ିବ, ତାକୁ ପିଟିବ, ଘାସ ଆଗରେ ଦେଖେଇବ, କେତେ ବାଟ ହଳ ବାନ୍ଧିବ, ଅଳସୁଆ ବଳଦ ପାରିବ ସେଇଠି ଶୋଇବ, ତୁ କହ ଆଜି ତାକୁ ଭଲ ଖାଇବାକୁ ଦେଲେ, ଭଲ ଘାସ ଫାସ ଦେଲେ, ସେ ଯାଇକି ଆଜି ସେଠି ଠିକ ବିଲ ମୁଣ୍ଡକୁ ଚାଲି ଆସିବ, ଦେଖିବ କାନ୍ଦରେ ଯେତେବେଳେ ଜୁଆଳି ପଡ଼ିବ ସେ ତାର ଆରମ୍ଭ କରିବ, ଖାଲି ଟେକ ଲଙ୍ଗଳକୁ ଟେକ, ତାର ହଳ କରିବାର ନାହିଁ, ଗୋଟେ ଜୀବକୁ ତୁମେ ଯେତେ ପ୍ରକାର ଫ୍ୟାସିଲିଟି ଦିଅ, ତାର ଉଦ୍ଦେଶ୍ୟ ତାହେଲେ ସେ ବୁଝିପାରୁନି, ମୋର ମୁଁ ଆତ୍ମା ମୋର ଏ ଜଗତରୁ ଯିବାର ଅଛି, ଜଗତଟା ଭଲ ନାହିଁ, ଆମ ଗୌଡ଼ିଓ ଫିଲୋସଫିଟା କ'ଣ ବୁଝିବାକୁ ପଡ଼ିବ, କାହିଁକି ଆଜିକାଲି ତ ଏଇଟା କହୁନାହାନ୍ତି, ଆଉ ମୋତେ ବି କଷ୍ଟ ଲାଗୁଛି, ମୁଁ ପାଠ ପ୍ରବଚନ କରିବା ପାଇଁ ଟିକେ ମୋତେ ଡର ଲାଗୁଛି ଆଜିକାଲି, ମୁଁ ଖୋଲା କଥା କହୁଛି, ଫିଲୋସଫି ଦର୍ଶନଟା ଯେଉଁ ଜିନିଷ ସେ ଜିନିଷଟାକୁ ଗୋଟିଏ ଦର୍ଶନ ହେଲା, ପ୍ରଥମେ ସମାଜରେ କର ବା ଯାହା କର, ଆଗେ ଭାଗବତ ଗୀତାରେ ଯାହା ବୈରାଗ୍ୟ ଜିନିଷକୁ କହିବାକୁ ପଡ଼ିବ, ବୈରାଗ୍ୟ ହେଲା ପ୍ରବେଶର ଦ୍ୱାରଟା, ଯଦି ବୈରାଗ୍ୟ ଜଣେ ଜଣେ ନ ଜାଣିବ ସେ ଏଠି ପଶିପାରିବନି, ଆଉ ଏଇଟା ସତ୍ୟ, ତୁମେ ଏଠି ବୈରାଗ୍ୟ ତୁମେ ଯଦି ଡିଟର୍ମେଣ୍ଟ ନ ଆଣିବ ଯେଉଁଦିନ ହେଲେ ସର ସଂସାରଟାକୁ ଛାଡ଼ିକି ଯିବ, ତ ଆଉ ତୁମେ ଯେତେ ଭଲ ମାନସିକ ରଖିତ, ଯେତେ ଭଲ ଘର କରୁଛ ଯେତେ ସର ଯିବନି, ଯିବ ତ ତୁମେ ଆଉ ଏବେ ଏବେଠୁ କାହିଁ ନ ଜାଣିବା ମୁଁ ଯିବି ବୋଲି, ଆଗେ ଡିଟାଚମେଣ୍ଟ କଥାଟା କୁହାଯାଏ, ଭକ୍ତିନାଥ ଠାକୁରଙ୍କ ଯେଉଁ ଭଜନ ଗୁଡ଼ା ରହିଲା, ଯେଉଁ କ'ଣ ସଂସାର ସଂସାର ତା ଆରମ୍ଭଟା କ'ଣ, କିସର ସଂସାର ଏଇ ଛାୟା ବାଜି ପାଏ, କୃଷ୍ଣ ନା ଭଲ ଭଜିଲୁ ଦୁଃଖ କହିବୁ କାହାର, ଦୁର୍ଲଭ ମାନବ ଜନ୍ମ ଲଭ୍ୟା ସଂସାରେ, ହରି ହରି ବିଫଲେ ଜନ୍ମ ଗୁଆଁଲୁ, ଏ ଭଜନଗୁଡ଼ାକ ଆମର ଆଗରେ ସବୁ ବୁଲାଯିବ, ଏଇ ଯେଉଁ ରାଧେ ରାଧେ ସବୁ କହିକି ଯେଉଁ ନାଚୁଛନ୍ତି, ଯେଉଁ ସବୁ ଡ୍ରମ୍ ବଜାଉଛନ୍ତି, ଇଏ ଆମର ପରମ୍ପରା ନୁହେଁ, ତୁମେ ଉତ୍ସବମାନଙ୍କରେ ଗାଓ କିଛି କର, କିନ୍ତୁ ସତସଙ୍ଗ ପ୍ରୋଗ୍ରାମ ମାନଙ୍କରେ ଲୋକମାନଙ୍କୁ ଆମେ ଏଇ ଜିନିଷ କରି ଦେଖ, ତୁମେ ଭଜନର ଟ୍ରାଡିସନ ଆଗେ ଯେଉଁଠି ସବୁ ଆମେ ଯେତେବେଳେ ଯାଉଥିଲୁ, ଏ ଯେଉଁ ଆମର ପରମ କରୁଣା ପହୁ ଦୁଇ ଜଣ ନିତା, ଆମର ଯେଉଁ ଭଜନ ସବୁ ଗୁରୁଦେବ ପଦାର୍ଥରେ ଯାଆନ୍ତି କହିବେ, ଏ ଆମର ଯେଉଁ ଗୋପୀନାଥ ମହାରାଜ ଅଦିତାଚାର୍ଯ୍ୟ ଗାଇଲ, ପରମ କରୁଣା ପହୁ ଦୁଇ ଜଣ, ହରି ହରି ବିଫଲ ଜନ୍ମ ଗୁଆଁଲୁ, ଦୁର୍ଲଭ ମାନବ ଜନ୍ମ ଲଭ୍ୟ ସଂସାରେ, ଏଗୁଡ଼ା ଏ ଟିଚିଂସଟା ଆଗେ ଦରକାର, ଆଉ ପ୍ରଥମରୁ ତ ସେ ଆସିଲା ବେଳେ ଦେଖିଲା ଏଠି ନଚା ନଚି ଚାଲିଛି ଆରାମସେ ଖାଇବା ପିଇବା ନାଚ ସରିଲା ପୁଣି ପନିର ଖିଆ ହେଲା ସେ ଶିଖିବ କ'ଣଟା ତାର ତ ଡିଟରମିନେସନ୍ଟା କି ଶିଖିପାରୁନି ତେଣୁ ସେ ଦେଖିଲା ଏଠି ସମସ୍ତେ ଭଲ ଡ୍ରେସ୍ ପତ୍ର ଖାଇବା ପିଇବା ଭଲ ଜିନିଷ ଅଛି ତାର ଏନ୍ଜୟ ମୁଡ଼ଟା ପ୍ରଥମରେ ହେଇଗଲା ମୁଁ ମନା କରୁନି ଏଟା କରନି ବୋଲି କିନ୍ତୁ ଜାଣିବା ଦରକାର ତୁମେ ଯଦି ଏଣ୍ଟ୍ରି କରିବା ପାଇଁ ଚାହୁଁଛ ପରମାର୍ଥକୁ ମୁଁ 100-16 ତୁମକୁ ଦେଖେଇଦେବି ଏଥିରେ ସେଥିପାଇଁ ଏଇଟା ଏହି ଗୋଟା ଅଲଗା ଦିଗକୁ ପଳେଇଯିବ କଥା ସେ ପ୍ରଥମେ ଜାଣିବା ଦରକାର ମୋତେ ଜଗତରୁ ଯିବାକୁ ପଡ଼ିବ ଫାର୍ଷ୍ଟଟା ଜାଣିବା ଦରକାର ତେଣୁ ତାକୁ ଟ୍ରେନିଂଟା ଯଦି ଆମେ ପ୍ରଥମରେ ବଳଦେବକୁ ଆଣି କ'ଣ କରନ୍ତି ଆଜ୍ଞା ମଣ କ'ଣ ମଣ ଏଇଠି ତୁମର ମଣ ଏମିତି କରୁଛ ସିନା ସେ କୋରାପୁଟ ଆଡ଼େ ଗଲେ ଦେଖିବ ତାଙ୍କ ବେକରେ ଟି ଭଳିଆ ଗୋଟେ କରାହେଇଥିବ ଭି ଭି ଭିଟାକୁ ଓଲଟେଇ ଦିଅ ଭି ବୁଝିପାରୁଛ ନା ଏମିତି ନା ତାକୁ ଓଲଟେଇ ଦିଅ ଏଥିରେ ମୁଁ ସେ କୋରାପୁଟ ଯାଏ ଦେଖେ ଆରେ ଇଗୁଡ଼ା କ'ଣ ଫୁଲବାଣୀ କୋରାପୁଟରେ ଗଲାବେଳକୁ ଏଡ଼େ ଗୋଟେ ଛୋଟିଆ ଅଣ୍ଡିଆ ଯେ ଆମର ଥିଲା ସବୁ ଯେମିତି ନୃସିଂହ ବେଳେ ଛୋଟିଆ ଛୋଟିଆ ବେଳେ ନୃସିଂହ କାନ୍ଧରେ ଯେମିତି ବର୍ତ୍ତମାନ କିଛି କରିହେଉନି ବଢ଼ିଗଲା ସେ ଛୋଟିଆ ବେଳୁ ତାକୁ ଭି ଭିଟା ଭିଟା ଏମିତିକା ଭିଟା ଏମିତି ସେ ଓଲଟେଇ ଦିଅ ସେଭଳିଆ ଗୋଟେ କାଠ କରି ତାଙ୍କ ବେକର ଲଗେଇଥିବେ ଛୁଆଟି ବେଳେ ଚରିବାକୁ ଯିବ ତା ବାନ୍ଧିଦେଇଥିବେ କାହିଁକି ବେକରେ ଲୋଡ଼ ରହିଲା ଆଉ ଟିକେ ବଢ଼ିଗଲେ ତାର ତାପରେ ନଦେଲେ ସେ ତା ଧରିବ ଜୁଆଳିଟାକୁ ଆଉ ଯିଏ ତା ଆଇଲେ ସେ ବୈରାଗ୍ୟଟା ଶିଖିଲାନି ମହାପ୍ରଭୁର ଭକ୍ତ ଯେତେ ବୈରାଗ୍ୟ ପ୍ରଦାନ ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଶହ ଶହ ଶ୍ଳୋକ ଅଛନ୍ତି ବୈରାଗ୍ୟ ଜିନିଷ ଡିଟର୍ମିନ୍ମେଣ୍ଟ ଜାଣିବ ଡିଟର୍ମିନ୍ମେଣ୍ଟ ନ ଜାଣିବ ତୁମେ ସକ୍ସେସ ହେଇପାରିବନି ଲାଇନ୍ରେ ଭଲ ଖାଇବି ଭଲ ପିନ୍ଧି ଭଲ ଜିନିଷ ମୋବାଇଲ ପତ୍ର ଭଲ ଆରେ ଭାଇ ଏଇଟା କ'ଣ ତୁମେ ଆତ୍ମା ଯେତେବେଳେ ତୁମେ ଏଇ ଜିନିଷ ଜାଣିପାରିବ ତୁମ ପାଖରେ ଭଲ ରହିଲେ ବି ତୁମେ ଆଟାଚ ହବନି ଖରାପ ରହିଲେ ବି ଆଟାଚଟା ଫ୍ଲାଇଟ୍ରେ ଯିବା ଜୀବନ ଗୋଟେ ବହୁତ ବଡ଼ ଲକ୍ଷ୍ୟ କିନ୍ତୁ ପୂର୍ବ ଜିମାରେ ଫ୍ଲାଇଟ୍ରେ ବୁଲୁଥିଲେ ଭକ୍ତମାନେ ବି ଫ୍ଲାଇଟ୍ରେ ବୁଲୁଛନ୍ତି ବାହାର ଲୋକମାନଙ୍କ ପାଇଁ ଏଇଟା ଗୋଟେ ବଡ଼ ଜିନିଷ ନା ଟ୍ରିପ୍ କରିକି ଆମେ ଟ୍ରିପ୍ କରିବା ଫଟୋ ଉଠା ଏଠା ଉଠା ସେ ମନା କରୁଥିବେ ଆରେ ଏସବୁ ସେ ଯେଉଁ ଏୟାର ଷ୍ଟାପଡ଼ା ଥିବେ ଗ୍ରାଉଣ୍ଡ ଷ୍ଟାପଡ଼ା ମନା କରୁଥିବେ ଯାଇକି ସେ ପଙ୍ଖାକରରେ ଠିଆ ହେଇକି ଫଟୋ ଉଠାଉଥିବେ ସେଟା ଗୋଟେ ବହୁତ ବଡ଼ କଥା ତାଙ୍କର ଆଟାଚମେଣ୍ଟ ସେଥିରେ ଭକ୍ତ ସେଥିରେ ଯାଉଛି ତାର କିଛି ଆଟାଚମେଣ୍ଟ ନାହିଁ ଏଡ଼େ ମୁଁ ଯାଇ ପହଞ୍ଚିବାର ଅଛି ତୁମର ଯେତେବେଳେ ଚେତନାଟା ଆସିଗଲା କୃଷ୍ଣ ଚେତନା ସେତେବେଳେ ତୁମର ଭୋଗଟା ବାଧକ ହବ ତୁମେ ଯାହା ଆବଶ୍ୟକ ସେଠି ଚାଲି ଆସିବ କିନ୍ତୁ ବସିବା ପାଇଁ ବୈରାଗ୍ୟଟା ଆବଶ୍ୟକ ଅଛି ସେଥିପାଇଁ ଆମ ଟ୍ରାଡିସନ୍ ଏସବୁ ଶିକ୍ଷାଗୁଡ଼ା ଦିଆଯାଏ ପାଠ ପ୍ରବଚନ ବୈରାଗ୍ୟ ନ ରହିଲେ ସେ ବୁଝିପାରିବନି ଜିନିଷ କାରଣ ତାଙ୍କୁ ସବୁବେଳେ ମନେ ରଖିବାକୁ ପଡ଼ିବ ଆମକୁ ଟ୍ରେନିଂ ଦେବାକୁ ପଡ଼ିବ ସେଇ ପ୍ରଭାବ କଥାକୁ ଆଣିବାକୁ ପଡ଼ିବ ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍ ଯିଏ ଆସୁଛି ପ୍ରଥମେ ତାକୁ ଗୋଟେ କଥା କହିବ ତୁମକୁ ଭଗବତ ଧାମକୁ ଯିବାକୁ ପଡ଼ିବ ତାହେଲେ ତୁମେ ଦୀକ୍ଷା ନିଅ ଯଦି ଭଲ ରହିବାର ଅଛି ନାମ କରି ସେମିତି ରୁହ କିନ୍ତୁ ଯଦି ଗୁରୁ ଗ୍ରହଣ କରିବା ପାଇଁ ତୁମେ ଚାହୁଁଛ ପ୍ରଥମ ଉଦ୍ଦେଶ୍ୟ ତୁମର ହେଉଛି ତୁମେ ଆଗେ ଗୁରୁ ତୁମର ନାମ ପରିବର୍ତ୍ତନ କରୁଛନ୍ତି ତୁମେ କାହାର ଦାସ ହେଲ କୃଷ୍ଣଙ୍କର ଦାସ ହେଲ ତୁମ ଲକ୍ଷ୍ୟ କ'ଣ କୃଷ୍ଣ ପାଖକୁ ଯିବ ଆପଣଙ୍କୁ ଯେମିତି କହିଲେ ଏଇଟା ଗୋଟେ ଫ୍ୟାସନ୍ ନୁହେଁ ତୁମେ ଧର କାହା ନେଇଛି ତୁମେ କେୟାରଲେସ୍ଲି ତୁମେ ତୁମର ଜପ କରିବନି ଭୋଜନ କରିବନି କୁଆଡ଼େ ଖାଇଲ କୁଆଡ଼େ ବୁଲିଲ କ'ଣ କଲ ଏସବୁ କ'ଣ କାହିଁକି ସେ ପ୍ରଥମ ଏ ଜିନିଷ ଗୁଡ଼ାକ ଟ୍ରେଣ୍ଡଅପ୍ ହେଇନା ସେ ଗୁରୁଦେବ କାହାକୁ ବି ଛାଡ଼ୁନଥିଲେ ଗୃହସ୍ଥ ଭକ୍ତ ବୋଲି ସେ ଆଜି ଭାଗ ଶୁଣିବ କି ହଉ ଗୁରୁଦେବ ଡାକିବେ କି ହଉ ତୁମେ କ'ଣ ଆସୁନ ଆଉ କ୍ଲାସ୍କୁ କିଏ ଉଠିକି ପଳେଇ ଡାକିବେ କ'ଣ ସେଟା କୁଆଡ଼େ ଗଲା ସେ କୁଆଡ଼େ ସେ ଆମର ହୋମିଓପାଥି ଡକ୍ଟର ଥିଲେ ସେ ପ୍ରଭୁ ଅଛନ୍ତି କି ନୃସିଂହ ପ୍ରଭୁ ଅଛନ୍ତି ନା କ'ଣ କି ଚାଲିଗଲେଣି ହଁ କିରେ ସେ ନୃସିଂହାନନ୍ଦ କୁଆଡ଼େ ଗଲା ଗୁରୁଦେବ କହେ ନା ସେ ବଛରେ ଗୋଟେ ଓଡ଼ିଆ କ୍ଲାସ୍ ମୁଁ ଶୁଣୁଥିଲି ଯେ ପଳେଇ ଯାଇଛନ୍ତି କୁଆଡ଼େ ପଳେଇ କିରେ ନୃସିଂହାନନ୍ଦ କୁଆଡ଼େ ଯାଇଥିଲୁ କୁଆଡ଼େ ଯାଇଥିଲୁ ନା ଆଜ୍ଞା ମୁଁ ସେଇଠି ଶୁଣୁଥିଲି କ'ଣ ସେଇଠି ଶୁଣୁଥିଲି ବସିକି ତ ଏଇଠି ଶୁଣୁ ସେଣେ ସେଇଠି କ'ଣ ଶୁଣୁଥିଲୁ ସେଣେ ଗପ ମାରୁଥିଲୁ ସେଇଠି ସେ ଦୋକାନ ସେ ପୁଣି ଗଲେ ହମ୍ବାଦି ଦୋକାନ ଖୋଲିବ କ୍ଲାସ୍ ଶୁଣିବ ଗୁରୁଙ୍କ ଗୃହକୁ ଆସିବ ସେବା କରିବ ଆଜ୍ଞା ମୁଁ ଦୀକ୍ଷା ପିକା ନେବି ତା କୁଆଡ଼େ ଯାଇଥିବ ତାର ହିସାବ ପତ୍ର ନଥିବ କୁଆଡ଼େ ସେ ଗଲେଣି ତା ଟଙ୍କା ପଇସା ରୋଜଗାର କରି କୁଆଡ଼େ ବୁଡ଼ିଗଲି ତ ପ୍ରଥମେ ଏଠି ଜାଣିବା ଦରକାର ତୁ ପ୍ରଥମେ ଭଗବତ ଧାମକୁ ଯିବାକୁ ପଡ଼ିବ ତୋର ଜାଗାଟା ଏଠା ନୁହେଁ କିନ୍ତୁ ଯେତେ ଦିନ ରହିଛ ଶରୀର ପାଇଁ ଯେତିକି ଆବଶ୍ୟକ ସେତିକି ଖାଲି ଚଳିବା ପାଇଁ ମ୍ୟାନେଜ ଯେତିକି ଆବଶ୍ୟକ ସେଥିପାଇଁ ଧନ ଟିକେ ରୋଜଗାର କର କିନ୍ତୁ ଲକ୍ଷ୍ୟ ହେଉଛି କୃଷ୍ଣ କେମିତି ପାଇବ ଏଠି ଧନ୍ୟବାଦ ଆମର ଲକ୍ଷ୍ୟ ନୁହେଁ ଭଲ ଗାଡ଼ି ଚଢ଼ିବା ଭଲ ଘର ରହିବା ଏ ଲକ୍ଷ୍ୟ ନୁହେଁ ଲକ୍ଷ୍ୟ ହେଲା ଭଗବାନଙ୍କୁ ପାଇବା ସେଥିପାଇଁ ଆମେ ପଥକୁ ଆସିଛୁ ଏଇଟା ଆତ୍ମା ଆତ୍ମା ଆତ୍ମାର କଥାଟା ଏଇଟା ସେଥିପାଇଁ ଭଗବାନ ଯେଉଁ ଅର୍ଜୁନକୁ ବାଡ଼ାଉଛନ୍ତି ମୁଁ ଏ କଥାଟା କାହିଁ କହୁଛି ଏଇ ଶ୍ଳୋକର ସବୁ ରେଫରେନ୍ସ ଦେବୁ ନା ନା ସତେ ବିଦ୍ୟତେ ଭାବମ ନା ଭାବ ବିଦ୍ୟତେ ସତମ ଈଶ୍ୱରର ସହିତ କାହିଁକି ଏଇଟା ଯୋଡ଼ୁଛ ଶ୍ୱରଟା ତ ବିନାଶୀ ଏଇଟା ବିନାଶ ହବ ହିଁ ହବ
ତା ପାଇଁ ଦୁଃଖ କରିବାର କିଛି ନାହିଁ। ତିନିଟା ଜିନିଷ ପାଇଁ ଦୁଃଖ କରିବାନି, ସେ କାଟି ଦେଉଛନ୍ତି। ଶରୀର ପାଇଁ ଦୁଃଖ ନା, ସେ ତ ବିଦ୍ୟତେ ଭାବମ, ଏଇଟା ଅସତ ବସ୍ତୁଟା ନଷ୍ଟ ହବ। ସେଇଟା ପ୍ରଭୁପାଦ ମହାରାଜ ଯେଉଁଟାକୁ ଦେଇଛନ୍ତି ପ୍ରଥମେ ଦେଇଛନ୍ତି ନା, ସେଟା ତାଙ୍କର ଯାକୁ ଏକ୍ସପିରିଏନ୍ସଟାକୁ ଦେଇଛନ୍ତି। ସାଇନ୍ସ ବି ଏଇଟା ଆଡମିଟ୍ କରୁଛି, ପ୍ରତି କ୍ଷଣରେ ଗୋଟେ ଜୀବର ସେଲ୍ସ ଗୁଡ଼ା ଚେଞ୍ଜ ହେଉଛି, ତେଣୁ ମୃତ୍ୟୁଟା ପ୍ରତି ସମୟରେ ହେଉଛି, ବଡ଼ିଟା ଚେଞ୍ଜେସ୍ ହେଉଛି। ଆମେ ଜାଣିପାରୁନି ମୋର କ'ଣ ହେଉଛି, ତୁମର ଗୋଟେ ଦିନ ଚାଲିଲାଉଛି, ଗୋଟେ ସୂର୍ଯ୍ୟ ଉଦୟ ହେଇଯାଉଛି, ତୁମ ଶରୀର ପରିବର୍ତ୍ତନ ହେଇଗଲାଣି, ତୁ ଜାଣିପାରୁନି। ପ୍ରତି କ୍ଷଣର ହେଉଛି ଆଉ, ସାଇନ୍ସ କହୁଛନ୍ତି ଆଉ, ପ୍ରତି କ୍ଷଣର ଶରୀର ଚେଞ୍ଜ, ଏଇଟା ପେରେସିବୁଲ, ଏଇଟା ଯାକ ଇଂଲିଶରେ କ'ଣ, ଏଇଟା ଗୋଟେ କ'ଣ କୁହାଯାଏ, ବିନାଶଶୀଳ। କ'ଣ ଗୁରୁଦେବ ସେ ଶ୍ଳୋକ ଗାଆନ୍ତି ଚମନାଚାର୍ଯ୍ୟଙ୍କ ଶ୍ଳୋକ, ପରିଣାମ ହି ପେସଲମ, ପରିଣାମଟା ହେଉଛି ପେସଲ, ନଷ୍ଟ ହବ। କିମ ଔଷଧି, କ'ଣ ଔଷଧ ତୁମେ ଆଉ ଖୋଜୁଛ, କେଉଁ ଔଷଧ ଦେଇକି ତୁମେ ଦେହକୁ ଭଲ କରିବ? ଏଗୁଡ଼ା ଯେଉଁ ଯେଉଁ କ'ଣ ଏଇଟା ଯେଉଁ ଯାଉଛନ୍ତି ଆମର ରୋଗ ହେଇଗଲା ବେଳକୁ, ଆରେ ଭଗବାନ ସେ ତିଆରି କରିଛନ୍ତି ଔଷଧ ସିନା, ଏଗୁଡ଼ା ଇଏ କ'ଣ ଆମ ଦେହକୁ ଆମକୁ ରଖିପାରିବ, ଦେହକୁ ଇଏ ଦେହକୁ ଆହୁରି କଷ୍ଟ ଦେବ, ଦେହଟା ତ ପରିଣାମ ପେସଲମ ଆଉ। ହରିନାମ ଜପ କର, ସେ ଲେଖୁଛନ୍ତି କି ମୁଁ ଔଷଧ ଦେବି, ସେ ଆରମ୍ଭଟା ମନେ ପଡ଼ିନି, ସେ ଶ୍ଳୋକଟା ମନେ, ବହୁତ ସୁନ୍ଦର ଶ୍ଳୋକ, ସତସନ୍ଧି ଜର୍ଜରମ ସେ ଶ୍ଳୋକରେ ବୋଧେ, ଇଦମ ଶରୀରମ ସତସନ୍ଧି ଜର୍ଜରମ ଅବଶ୍ୟ ପେସଲମ, ପରିଣାମୀ ଅବଶ୍ୟ ପେସଲମ, ତାପରେ ଗୁରୁ କ'ଣ ଶବ୍ଦ ରହୁଛି, ଇଦମ ଶରୀରମ ସତସନ୍ଧି ଜର୍ଜରମ, ଶହ ଶହ ସନ୍ଧି ଏଠି ବସିକି ରହିଛି, ତା ଭିତରେ ଟିକେ କେଉଁଠି ଗୋଟେ ଘା ହେଲାବେଳେ ଦେଖନ୍ତୁ ତୁମେ କ'ଣ ହେଉଛି, ଟିକେ ଗୋଟେ ଶରୀରରେ ଘା ହେଲା ଦେଖ କେମିତି ପୂଜ ଫୁଜ ବାହାରି, ପୂଜା କହୁଛନ୍ତି ନା, ପୂଜ ସବୁ ବାହାରିଛି, ନାକ କାନ ଆଖି ସବୁଗୁଡ଼ା ଗନ୍ଧ, ମଣିଷ ଆମ ଆମ ନିଜ ଶରୀର ଦେଖୁନା, ତୁମେ ଆଖିରେ ଯେଉଁ କ'ଣ ଏଇଟା ଗୋଟେ କୁହନ୍ତି ଏଇଟା ଲାଗିବେ ସବୁ, ସେଇଟା ଗୋଟେ ସେଗୁଡ଼ା ତୁମେ ଦେଖିବ, ସେ କେଉଁଟା ଗୋଟେ ମଣିଷର ବାସୁଛି, ସେଇଟା ସବୁ ଗୋଟେ ପେଶଳ ଜିନିଷ, ଆଉ ଏଇଟା ସବୁ ପରିଣାମ ହେଉଛି, ପରିଣାମଟା ହେଉଛି ବିନାଶ ଈଶ୍ୱରର, ଏଇଆ ପାଇଁ କ'ଣ ଦୁଃଖ କରିବ, ଏ ତ ହବ ନିଶ୍ଚିତ। ଏଇଟା ଭାଇ ରୋଗ ନହେଲେ ବି ସରଳ ଯିବ, ରୋଗ ହେଲେ ବି ସରଳ ଯିବ, ଆତ୍ମାରେ ଏଥିରେ କ'ଣ, ଆମର ଦେହ ବିନାଶ ରହିଛି ବୋଲି ଗୋଟେ ସରଟା ଗୋଟେ କଷ୍ଟ ଲାଗୁଛି, ଆଙ୍କୁ ତ କଷ୍ଟ ଲାଗୁନଥିଲା ବୃତ୍ରାସୁରଙ୍କୁ, ଇନ୍ଦ୍ର ସେଥିପାଇଁ ଚକିତ ହେଇଯାଇଥିଲା, ଆରେ ଆରେ ସଂସାର ଲୋକ ଅଛନ୍ତି ଏଭଳିଆ ମୁଁ ଦେଖିନି, ଇଏ ମୋର ଗୁରୁ, ନାରଦ କ'ଣ ଜଗତର ମୁଁ ଗୁରୁ, ବହୁତ ନାରଦ ମୁଁ ଗୁରୁ ରୂପରେ ଗ୍ରହଣ କରିଛି, କିନ୍ତୁ ମୁଁ ପ୍ରାକ୍ଟିକାଲ ଗୁରୁଙ୍କୁ ଦେଖୁଛି, ଯୁଦ୍ଧ କ୍ଷେତ୍ରରେ ଗୁରୁଙ୍କୁ ଦେଖିଲି, ମନ୍ଦିର ମୁଁ ଗୁରୁଙ୍କୁ ଦେଖିପାରିଲି, ସେଥିପାଇଁ ସାଙ୍ଗେ ସାଙ୍ଗେ ପ୍ରଶଂସା କଲେ, ମାରିବାକୁ ଇଚ୍ଛା କରୁନଥିଲା ନା କେବେ ବି, ନା ନା ଇଏ ହିଁ ବୈଷ୍ଣବ, ସୁଖ ଦୁଃଖରୁ ଉର୍ଦ୍ଧକୁ ଜୀବନ, ସେ ସେଇଠି ପ୍ରବଚନ ଦେଇଛନ୍ତି ଆଉ, ଜଗତରେ ଜୀବନଟା ଗୋଟେ ବାଜି, ସେ ପ୍ରବଚନ ଦେଇଛନ୍ତି, ଡାଇସ୍ କ'ଣ ଏଇଟା କୁହନ୍ତି ଆମର, ପୋଷା ଖେଳ, ପୋଷାରେ କେତେବେଳେ କାହାର କ'ଣ ପଡ଼ିବ ଆଉ, କ'ଣ କୋଉଠି ସବୁ ଡାକନ୍ତି ମୋ ପୋଷାରେ, ପୋଷାରେ କ'ଣ ସବୁ ତ ବାଡ଼ାନ୍ତି ଢୋଢା ହାଗରି ଛୁଆଟବେଳେ ମୁଁ ଦେଖିଛି, ହଁ ସେ ଡାକିବେ କେତେ ଡାକିବେ ସବୁ ଡାକନ୍ତି ପୋଷା ବାଡ଼ାନ୍ତି, ସେ ଆଣ୍ଠେଇ ପଡ଼ି ଢୋଢା ହାଗରେ ପିଟିବେ ସବୁ, ଏଇ ରଜବେଳକୁ ସବୁ ଖେଳନ୍ତି, ଆଉ ଗୁଡ଼ାକ ସବୁ ପେସାଦାର ପେସାବାଲା ଅଛନ୍ତି, ସେ କଥା ଲେଖ କହିଛନ୍ତି ପ୍ରତାରାସ, ଗୋଟେ ପଶା ଖେଳ ଭଳିଆ ଜୀବନଟା, ସୁଖ ଦୁଃଖ ଗୋଟେ କ'ଣ ଅଛି, ଜୟ ପରାଜୟ ଗୋଟେ କ'ଣ ଅଛି, ଲାଭ କ୍ଷତି ଗୋଟେ କ'ଣ ଅଛି, କାହାର ଜୀବନରେ ଲାଭ ହେଇଯାଇଛି ସେ କହିଛନ୍ତି, କାହାର ଜୀବନରେ ସବୁବେଳେ ବିଜୟ ହେଇଛି, ଭାଗବତ ପୁରାଣ ପଢ଼ିଲା ପରେ ଯଦି ଆମେ ଏଇଟାକୁ କେବଳ ଗୋଟେ ବାଚନିକ ଜିନିଷ ବୋଲି ଜ୍ଞାନ କରିବା, ଆମେ ତାପରେ ଗମ୍ଭୀର ନ ହବା, ତାକୁ ଆଉ କ'ଣ କହିପାରିବା, ଆମେ କହିବା ନା ନା ସେଇଟା ପ୍ରାକ୍ଟିକାଲ ନୁହେଁ, ବର୍ତ୍ତମାନ ଜୀବନଟା ଅଲଗା, ଭାଇ କେଉଁଟା ବି ପ୍ରାକ୍ଟିକାଲ ହେଇପାରିବେନି, ସତ୍ୟଟା ସବୁବେଳେ ସତ୍ୟ ନା, ଆଉ ତୁମେ ଯେତେ ପ୍ରକାର ଚେଷ୍ଟା କରି ଯତ୍ନ କରି ତୁମେ କ'ଣ ଯାହା କରିଦେବ ତୁମେ ହବ ସମସ୍ୟାର ସମାଧାନ ହେଇଯିବ, ହବନି, ସେଥିପାଇଁ ସେ କଥା କହୁଛନ୍ତି ବିଜୟ କାହାର ହୁଏ ସବୁବେଳେ, କେବଳ ଭଗବାନ ବିଷ୍ଣୁ ଛଡ଼ା କାହାର ସର୍ବଦା ବିଜୟ ହେବନି, ଦେଖ ବିଜୟ ପରାଜୟ ଜୀବନରେ ଗୋଟେ ଖେଳ, ଭଗବାନ ଯାହା ଗୀତାରେ କହିବେ ସେ ଗୀତାର ପ୍ରବଚନ ଆଗେ କହିଦେଇଛନ୍ତି, ସତ୍ୟ ଯୁଗରେ ଭଗବାନ ଆଉ ଭକ୍ତ ଭିତରେ କ'ଣ ପାର୍ଥକ୍ୟ ଅଛି, ସେ ତ ଭଗବାନ ଶକ୍ତି ଧରି ସବୁ ଆସନ୍ତି ଆଉ, ତାଙ୍କରି ଶକ୍ତି ଭକ୍ତ ରୂପରେ ଆସେ, ଦେଖୁନ ମୋର କେତେଥର ଜୟ ହେଲାଣି, ତୁମର କେତେଥର ପରାଜୟ ହେଲାଣି, ତୁମ ହାତରୁ ବଜ୍ର ଖସିଗଲା କି ନାହିଁ, ଖସିଗଲା, ମୋ ହାତ ବି ତୁମେ କାଟିଦେଇଛ, ଜୟ ପରାଜୟ ଚାଲିଛି ଏଇଠି ୟା ଭିତରେ, ଆଉ ଅନ୍ତିମ ତ ହେଇନି, ଏ କ'ଣ ସରିଗଲାଣି କି, ଅନ୍ତିମ ଅନ୍ତିମ ପର୍ଯ୍ୟନ୍ତ ଯୁଦ୍ଧ କର, ଆଉ ମୃତ୍ୟୁ ମୋର ହବ ମୁଁ ଜାଣିଗଲିଣି, ତୁମର ବିଜୟ ହବ, କିନ୍ତୁ ଏଇ ଯେ ପ୍ରବଚନଟା ଶୁଣିକି, ଏ ଆତ୍ମତତ୍ଵଟା ଶୁଣିକି, ଇନ୍ଦ୍ର ବହୁତ ଆରେ ଦେବଦେବରାଜ, ସେ ଇନ୍ଦ୍ର ପ୍ରବଚନ ଶୁଣିବାଟା ତାଙ୍କ ପାଇଁ ଜୀବନର ନୂଆ ନଥିଲା, କିନ୍ତୁ ପ୍ରାକ୍ଟିକାଲ ଜିନିଷଟା ଦେଖିଲେ, ଯେମିତି ପ୍ରଭୁପାଦଙ୍କ ଶିଷ୍ୟମାନଙ୍କର ଏଇଟା ଏ ଯୋଉ ଏତେ ବଡ ବସିକି ସେ ଚିନ୍ତା କରୁଛି, କେତେ ବଡ ହାର୍ଡ ଟାସ୍କ ନଉଛନ୍ତି, ମୁଁ ସେଟା ଚିନ୍ତା କରୁଛି। ହାର୍ଡ ଟାସ୍କ, କଠିନ ଟାସ୍କ ନଉଥିବେ, କାରଣ ସେମାନେ କେଉଁ ଜେନେରେସନ ର, ଆମକୁ ତାଙ୍କ ଲାଗିଗଲାଣି। ଏତେ ବଡ ଭାଷ୍ଟ ଇନଷ୍ଟିଚ୍ୟୁଟ, ଏତେ ଶିଷ୍ୟ, କିନ୍ତୁ ସେମାନେ ଗୋଟେ ପ୍ରାକ୍ଟିକାଲ ଜିନିଷ ଦେଖିଛନ୍ତି, ସେଥିପାଇଁ ସେମାନେ ସେଠି ସେ ଜିନିଷଟା ତାଙ୍କର ସବୁବେଳେ ରିଭାଇଭ୍ ହେଉଛି। ଜଣେ ସାଧୁ 70 ବର୍ଷ ବୟସରେ ଆମ ଗୁରୁଦେବ ଏ କାମ କରିଛନ୍ତି, ଆଉ ସ୍ପିରିଟେଡ, ଫୁଲି ସ୍ପିରିଟେଡ, ସେଇଟା ତାଙ୍କୁ ବଞ୍ଚେଇକି ରଖିଛି ବା ଏ ସଂସ୍ଥାକୁ ବଞ୍ଚେଇକି ରଖିଛି। ଧନ୍ୟତି ଧନ୍ୟ ସେମାନେ ଶୁଦ୍ଧ ଭକ୍ତଙ୍କର ଯେଉଁମାନେ ସଙ୍ଗ କରିକି ତାଙ୍କର ମୁଡ଼ଟାକୁ ଆବାଇଡିଙ୍ଗ ଯା ଗୁରୁଦେବ କୁହାଯାଏ, ଗୁରୁଦେବ କୁହନ୍ତି, ତାଙ୍କ ସେ ମାନସିକ ଭାବଧାରାଟାକୁ ତାଙ୍କୁ ରଖିଦେଇଛନ୍ତି, ସେମାନେ ଭାଗ୍ୟବାନ, ସେମାନେ ପଳେଇବେ ଜୀବନରୁ। ସଙ୍ଗ କରିବା କ'ଣ, ନଲେଜ ଜ୍ଞାନ ଗୁଡ଼ା ଜାଣିବା ନା କ'ଣ, ଖାଲି ଥିଓରି ଗୁଡ଼ା ଖାଲି ଜାଣିକି କ'ଣଟା। ଇନ୍ଦ୍ର ସେଇଟାକୁ ତାଙ୍କ ଇନ୍ଦ୍ରକୁ ବେଶୀ ଇଫେକ୍ଟ କଲା ନା, କେଉଁଟା ଇନ୍ଦ୍ର ପ୍ରଭୁ ଆତ୍ମତତ୍ଵ ଜାଣନ୍ତି, ନାରଦ ତାଙ୍କୁ ସବୁବେଳେ ପ୍ରବଚନ ଦିଅନ୍ତି, କିନ୍ତୁ ଆତ୍ମତତ୍ଵର ଏକ୍ଜାମ୍ପଲଟା ଦେଖିବେ ଧୃତରାଷ୍ଟ୍ର କଥାରୁ, ଶରୀର ଆତ୍ମାର କ'ଣ ପ୍ରଭେଦ ଦେଖ, ଏ ଜଣେ ଆତ୍ମତତ୍ଵବିତ କହୁଛନ୍ତି, ସେଇଟା ତାଙ୍କୁ ପ୍ରଭାବିତ କଲା, ଦେବରାଜ ଇନ୍ଦ୍ରଙ୍କୁ ପ୍ରଭାବିତ କଲା। ସେଥିପାଇଁ ସେ ଜାଣୁଥିଲେ ଇଏ ଶତ୍ରୁ ଜଗତରେ ବହୁତ ବଡ଼ ବିନାଶ କରିବ, ଭଗବାନ ବିଷ୍ଣୁ କହିଛନ୍ତି ମୋତେ ମାରିବା ପାଇଁ, କିନ୍ତୁ କହିଲେ ନା ମାରିବିନି। ଏଭଳିଆ ବିରଳ ବକ୍ତା ଜଗତର ନାହାନ୍ତି, କି ବିରଳ ଭକ୍ତ ଜଗତର ନାହାନ୍ତି, ଆତ୍ମତତ୍ଵ ଜିନିଷ ସେ ହିଁ କହିଛନ୍ତି, ବହୁତ ବଡ଼ ସୁନ୍ଦର ଆତ୍ମତତ୍ଵ କହିଛନ୍ତି। ହିରଣ୍ୟକଶିପୁ ବି ଆତ୍ମତତ୍ଵ କହିଛନ୍ତି, ଏ ଡିଫରେନ୍ସ ହେଲା ଏହା, ହିରଣ୍ୟକଶିପୁ ଆତ୍ମତତ୍ଵ କହିଲେ, କିନ୍ତୁ ତାଙ୍କ ପ୍ରବଚନ ଆମେ ଶୁଣୁଛେ, ସୁଖଦେବ କହିଦେଲେ ଜଗତର ସବୁ ଲୋକ, ନାରଦ ମୁନି କହୁଛନ୍ତି ସେ ପ୍ରବଚନକୁ ସପ୍ତମ ସ୍କନ୍ଧରେ, କିନ୍ତୁ ହିରଣ୍ୟକଶିପୁ କାର୍ଯ୍ୟରେ ଲାଗିଲାନି, ସେଟା ଇଫେକ୍ଟିଭ ହେଲାନି। କିନ୍ତୁ ଦେଖ ବୃତ୍ରାଶ୍ରୟଙ୍କର କ'ଣ ହେଲା, ଇନ୍ଦ୍ରଙ୍କର କ'ଣ ହେଲା, ବୃତ୍ରାଶ୍ରୟଙ୍କ କଥା ଶୁଣି ଏଇ 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 କଥାରେ ପଡ଼ିଛି ନା, ନା ସତ ବିଦ୍ୟତି ଭାବ, ନା ଭାବ ବିଦ୍ୟତି ସତ। ପ୍ରଭୁ କାଲି ଏପଟେ ପ୍ରବାସିଆ କହୁଛନ୍ତି, ମାୟାବାଦୀ ହୁଅନ୍ତୁ ଯିଏ ବି ହୁଅନ୍ତୁ, ଆତ୍ମା ଉପରେ ସମସ୍ତଙ୍କର ମତ, ଆତ୍ମା ହେଉଛି ନିତ୍ୟ, ସମସ୍ତେ ଦେବ। କଥାରେ ସାର ହେଲା, କୌଣସି ପ୍ରକାର ପରିସ୍ଥିତିରେ ଜଣେ ଭକ୍ତ ଭଜନ ଛାଡ଼ିବା ଉଚିତ ନୁହେଁ, ମନେ ରଖିବା ଦରକାର। ଭଜନ ଆମେ ଦେହ ପାଇଁ କରୁନେ, ଆମେ ଯେଉଁ ଭଜନ କରୁଛେ ଆମେ ଦେହ ପାଇଁ ଭଜନ କରୁନେ, ଦେହ ପାଇଁ ଭଜନ କରିବା ଏଇଟା ସେଇଟା ହେଉଛି ଆମର ସେ ଯେଉଁ କର୍ମକାଣ୍ଡର କଥା। ଆମେ ଆତ୍ମା ପାଇଁ ଭଜନ କରୁଛେ, ଆମେ ସୁଖ ଚାହୁଁଛେ, ଦେହ ସୁଖ ନୁହେଁ, ଆମେ ଆତ୍ମ ସୁଖ ଚାହୁଁଛେ, କାରଣ ଦେହ ସୁଖ, ଦେହର ତ ସୁଖ ନାହିଁ, ଦେହ ସୁଖଟା କ'ଣ, କ'ଣ କି ବାବୁଲେ ଦେହ ସୁଖଟା କ'ଣ, ଦେହ ସୁଖଟା ଜାଣିପାରୁ ବୁଝିପାରୁ ନା କ'ଣ, ଦେହ ସୁଖଟା ହଉଛି ଦୁଃଖ, ଦେହ ସୁଖ କ'ଣ, ସବୁଜି ଭଲ ଦେହ ପେଟେ ଖାଇଦେବ, ତାପରେ ହେ ହଜମ ହଉନି, ମୁଡ଼ି ଭିଡ଼ି ହବ, ଏ ଅଦା ଖା, ଗରମ ପାଣି ଖା, ହାଜମଲା ଖା, ଦେହ ସୁଖଟା କ'ଣ ବୁଝିପାରୁ ନ, ଦେହ ସୁଖ ମାନେ ହିଁ ଦୁଃଖ, ଜୀବର ସେ ସ୍ୱୟଂରେ ସବୁବେଳେ କୁନ୍ଦିବ ସେଇଟା ଜୀବର ଅଜ୍ଞାନତା ମାନେ କ'ଣ, ଜୀବର ଅଜ୍ଞାନକୁ ଦେଖ, ଦୁଃଖକୁ ମଣେ ମହା ସୁଖ, ଦୁଃଖ ଗୁଡାକ ଗୁଡାକ ସେଇଟା କ'ଣ ବୁଝିବ, ଅଜ୍ଞାନ ଯିବ ବା ଅଜ୍ଞାନ ଯିବ, କେଉଁଟା ସୁଖ ନାହିଁ, ଦେହ ସୁଖ ମାନେ କେବଳ ଦୁଃଖ ତୁମକୁ ଦଉଛି ନା, ଆଉ ସେଇଟା ଯେହେତୁ କନସିୟସନେସ୍ ଆମର ଚେତନାଟା ନାହିଁ, ଦେହଟା କେତେବେଳେ ଦୁଃଖ ଦେବନି, ଭଗବାନ ଗୀତାରେ କହିଦେଲେ ନା, ଦେହଟା କେତେବେଳେ ଦୁଃଖ ଦେବନି, ଦେହକୁ ବେଶୀ ଭୋଗ ଯେତେବେଳେ ଦେବନି, ଦେହର ଆବଶ୍ୟକ ଯେତିକି ସେତିକି ଯୁକ୍ତ ସେତିକି ତ ଦେହ ତୁମକୁ ଦୁଃଖ ଦେବନି, ନହେଲେ ଦେହ ଦୁଃଖ ଦେବ, ଦେହଟା ଗୋଟେ ମେସିନ୍ଟା, ଆଉ ମେସିନ୍ଟା ଠିକ୍ ସେ କେମିତି ଚାଲିବ, ମନୁଷ୍ୟ ଚାଲିଲେ ମେସିନ୍ ଚାଲିବ, ଦେହଟା ଗୋଟେ ମେସିନ୍ ଆଉ ଗୋଟେ ଯନ୍ତ୍ର, ଭଗବାନ କ'ଣ ଯନ୍ତ୍ର ରୁଡ଼ାଡ଼ି ମାୟା, ତୁମେ ଯେମିତି ଖାଇବା ଶୋଇବା ଚିନ୍ତା ଯେତିକି ଯାହା ତୁମେ ସବୁ କର୍ମଗତ ଆରମ୍ଭ କରି, ଭଗବାନ ସେ ଗୋଟେ ଶ୍ଳୋକରେ କହିବେ ନା, ଯୁକ୍ତ ଆହାର କଥାରେ ସବୁ କର୍ମଗତ ବି କହିଦେଲେ ନା, ଆଉ ଦିନ ରାତି ଖଟିବ ସେଟା ବି ହେଇପାରିବନି, ହେଲେ ଯନ୍ତ୍ରଟା 6 ଘଣ୍ଟାର ଅଧିକା ହବନି ପରିଶ୍ରମ। ଆଜିକାଲି କାହାକୁ କ'ଣ କହିବେ, ଆଜିକାଲି କହିଲେ ଲୋକ ଦୁନିଆ ପ୍ରଶ୍ନ ପଚାରୁଛନ୍ତି, ତାଙ୍କୁ କ'ଣ କହିବେ ଭାଇ, କ'ଣ ବଞ୍ଚିବେ ତ ସେମାନେ, ଆଉ ସେମାନେ ବି ସେ ନା 10 ଘଣ୍ଟା 8 ଘଣ୍ଟା ନହେଲେ କୌଣସି କମ୍ପାନୀରେ କାମ ମିଳୁନି, ଆପଣ କହୁଛନ୍ତି 6 ଘଣ୍ଟା କ'ଣ, ତାଙ୍କୁ କ'ଣ ମୁଁ ଉତ୍ତର ଦେବି, ଭାଇ 10 ଘଣ୍ଟା ଖଟ, 10 ଘଣ୍ଟା ଖଟିକି ଯେଉଁ 4 ଘଣ୍ଟା ଖଟିଗଲେ ତମ ମୁଣ୍ଡରୁ ସେଠି ପଳେଇଥିବ, ଆଉ ଭଜନ କ'ଣ କରିବ, ଆଉ ପ୍ରକୃତରେ ସେମାନେ ଭଜନ କରି ତାଙ୍କର ଇଚ୍ଛା ବି ଅଛି, ଠିକ୍ ଅଛି ତାହେଲେ ତୁମେ କ'ଣ କର, ସବୁବେଳେ ଜୀବନ ଯେ ଆପଣଙ୍କର ଯେଉଁଟା 25 ବର୍ଷ ଚାକିରି କରିଥାନ୍ତେ, ତାହେଲେ 10 ବର୍ଷରେ ସେତିକି ଇନକମ୍ କରିକି ରିଟର୍ଣ୍ଣ ନେଇଯାଅ, ଭଜନ କରିବାର ଅଛି ନା, ସେମିତି ତୁମେ ଭାବନି ଯେ ସମାଧାନ ତୁମର
ସ୍ଥିତିକୁ ନେଇକି ଭକ୍ତିଟାକୁ ଆମେ କମ୍ପ୍ରମାଇଜ୍ କରିହେବ ନାହିଁ। ପ୍ରେମ ପ୍ରାପ୍ତିରେ ତ କମ୍ପ୍ରମାଇଜ୍ କିଛି ନାହିଁ, ସେଥିରେ କିଛି କମ୍ପ୍ରମାଇଜ୍ କରିହେବନି। ତୁମେ ଯେଉଁ ସ୍ଥିତିରେ ଥାଅ ତୁମକୁ ଆଡ଼ଜଷ୍ଟମେଣ୍ଟ ସେ ରାସ୍ତାକୁ ଆସିବାକୁ ପଡ଼ିବ। ତୁମର କ'ଣ ଅବସ୍ଥା, ତୁମେ ଭଲ ଲାଗୁ ଖରାପ ଲାଗୁ, ତୁମେ କ'ଣ କେମିତି ଚଳୁଛ, କେମିତି କ'ଣ ହେଉଛି, ସେଇଟା ତୁମେ ଅପ୍ ଟୁ ୟୁ, ତୁମେ ଡିସାଇଡ଼୍ କର। ସେଇଟା ତୁମକୁ ତୁମର ଲକ୍ଷ୍ୟ ରହିବା ଦରକାର, ମୋତେ ଭଗବାନଙ୍କୁ ପାଇବାର ଅଛି, ମୋ ପ୍ରଭୁଙ୍କ ପାଖରେ ରାସ୍ତାରେ ଆସିବାର ଅଛି। ସେଇଟା କେମିତି ତୁମେ ଖସିବ ସେ ବିଚାର ତୁମେ ଭଗବାନଙ୍କୁ ପ୍ରାର୍ଥନା କର, ଭଗବାନ ତୁମକୁ ସେ ଇଣ୍ଟେଲିଜେଣ୍ଟ ଦେବେ। ଏଇଟା ଇଣ୍ଡିଭିଜୁଆଲ ଜିନିଷ, ସବୁ ସବୁ କଥା ପ୍ରବଚନରେ କହି ହୁଏନି, ଏଥିପାଇଁ ଗୁରୁ ଗ୍ରହଣ କରିବାକୁ ପଡ଼େ। ପ୍ରବଚନଟା ଗୋଟେ ସାର୍ବଜନୀନିକ ଜିନିଷ, ସେ ଗୋଟେ ଫିଲୋସଫି କୁହାଯାଉଛି, ବା ବକ୍ତା ଗୋଟେ ତାଙ୍କର ବିଚାରଧାରାରୁ କହୁଛନ୍ତି, ତାଙ୍କର ସ୍ଥିତିରେ କହୁଛନ୍ତି, କେତେବେଳେ ଗୋଟେ ପ୍ରସଙ୍ଗ ନେଇ କହୁଛନ୍ତି, କେତେବେଳେ ତାଙ୍କ ରୁଚିରେ ନେଇ କହୁଛନ୍ତି। ବକ୍ତାର ଏମିତି ଉଦ୍ଦେଶ୍ୟ ନୁହେଁ ଯେ ସବୁ ଶ୍ରୋତାଙ୍କୁ ଗୋଟେ ଖୁସି କରିବା ପାଇଁ ସେ ସବୁବେଳେ କହିପାରିବେ ନା, ଏଇଟା ହେଇପାରିବେନି, ସେଇଟା ଗୋଟେ ଚିଟିଂ। ଆଜି ମୁଁ ପଢ଼ୁଥିଲି ଭକ୍ତି ଏଇଟା କରୁ, ସେଇଟା କହୁଛନ୍ତି। ବକ୍ତାକୁ ଖୁସି କରିବାକୁ ଚେଷ୍ଟା କରିବାଟା ଗୋଟିଏ ପ୍ରକାରର ଠକାମି ସବୁବେଳେ, କାହିଁକି ତାକୁ ସବୁବେଳେ ତୁମର ଚିନ୍ତା ରହିବ ତାଙ୍କୁ କେମିତି ଖୁସି କରିବା, ଆଉ ସେମାନେ ମୋତେ ଭଲ ପାଇବେ ସମ୍ମାନ ଦେବେ, ସବୁ କଥା ପ୍ରବଚନରେ କହି ହୁଏ ନା। ପ୍ରବଚନ ଗୋଟେ ଦିଗରେ ଚାଲିଛି, ତାର ବିଚାର ସେଇ ଶ୍ଳୋକ ଉପରେ ବିଚାର, ଆଚାର୍ଯ୍ୟମାନଙ୍କର ମତ, ନିଜର ବି ରୁଚି, ନିଜର ସ୍ୱଭାବ, ବକ୍ତାର ବକ୍ତାଙ୍କର ସ୍ୱଭାବ ହିସାବରେ, ତାଙ୍କ ସ୍ଥିତି ହିସାବରେ, ତାଙ୍କର ଅନୁଭବ ହିସାବରେ ସେ କଥା କହିବେ, ସେଥିରୁ କ'ଣ ଅଛି। ପର୍ସନାଲ ଯିଏ ଗୁରୁ ଗ୍ରହଣ କରିଛନ୍ତି ସେ ଗୁରୁଙ୍କ ସହିତ ପରାମର୍ଶ କରି ତାଙ୍କ ସ୍ୱଭାବ ନେଇକି ମୁଁ କେମିତି ଏଠୁ ଖସିବି, ସେଟା ସେ ହିଁ କରିବେ। ସାର୍ବଜନୀନ ଜିନିଷଟା ଏଟା ନୁହେଁ, ସବୁ ଜିନିଷଟାକୁ ଆଜିକାଲି ତ ପିଲାଗୁଡ଼ା ଖାଲି ବାରବାର ବାରବାର ମେଲ ପଠାଇଦେବେ, ଆଜ୍ଞା ଏମିତି କାହିଁ, କେମିତି ପରେ ହ୍ୟୁମିଲିଟି ଆସିବ, କେମିତି ଏଟା ଏଟା କ'ଣ କହିଦେଲେ ହେଇଯିବ, ଏଟା କ'ଣ ସ୍କୁଲ କିଛି, ଏଟା ଟିଚିଂ ଅଛି, ତୁମେ କହିଦେବ ତୁମେ କେମିତି ବିନମ୍ର ହେବ, କେମିତି ବିନମ୍ର ହେବ, ତୁମେ ତ ରଜଗୁଣା ହେଲେ ବିନମ୍ର ହେଇପାରିବନି, କେମିତି ହେବ ମାନେ କ'ଣଟା କେମିତି ହେବ, ଏଟା ଏଟା ସ୍କୁଲଟା କି, ଏଟା ସ୍କୁଲ କଲେଜରେ ପାଠ ନା କ'ଣ ଭାବୁଛ ତୁମେ, ତୁମେ ଆଚାର୍ଯ୍ୟ ପ୍ରିନ୍ସିପାଲଟାକୁ ମାନ, ନେଚୁରାଲି ତୁମେ ହ୍ୟାମ୍ବୁଲ ହେବ। ଆଉ ତୁମକୁ ଯଦି ସେମିତି କୁହାହବ ତୁମେ ଏମିତି ଏମିତି ଚଳ, ତୁମେ ସେମିତି କେତେ ଦିନ ଚଳ, ଭିତରେ କିନ୍ତୁ ତୁମର ରହିବ, ଏବଂ ହ୍ୟୁମିଲିଟିଟା ବାହାର ରଖିବ, ଭିତରେ ରଖିବ ପ୍ରାଉଡ୍ ନେଚର, ସମସ୍ତଙ୍କୁ ଘୃଣା କରିବ, କାରଣ ଟ୍ରେନିଂ ପାଇଗଲ ନା, ଟ୍ରେନିଂ ପାଇଗଲ, ତୁମେ ଏମିତି ଚଳିବ, ଏମିତି ଖାଇବ, ତୁମେ ସମସ୍ତେ ଛକୁଛନ୍ତି, ସେଠୁ ତୁମେ ତୁମେ କ'ଣ ଧୀରଧାର ଭିତରେ ରହୁଛ, ମନ ଭିତରେ ପୁରା ଦୃଢ଼ ରହିବ, ଦିସ୍ ଇଜ୍ ନଟ୍ ହ୍ୟୁମିଲିଟି, ତ ମନଟା ତ ଉଦ୍ବେଳିତ ହେଉଛି ସବୁବେଳେ, ଏଇଟା ଗୋଟେ ନେଚୁରାଲ ପ୍ରୋସେସ, ଏଇଟା ନେଚୁରାଲ, ତୁମକୁ ପୁରା ଆଚାର୍ଯ୍ୟଙ୍କର ପଦାଙ୍କ ଅନୁସରଣ କରିବାକୁ ପଡ଼ିବ। ଆଉ ଗୋଟିଏ ଜିନିଷ, ତୁମର ଭାବନାଟାକୁ ଗୁରୁ ଆଉ କୃଷ୍ଣଙ୍କ ପାଖରେ ଜଣାଇବାକୁ, ବାସ୍ ସବୁଟାକୁ ପ୍ରବଚନରେ କହିହେବନି। ଯେ କେତେ ହଜାର ହଜାର ଜୀବ ଅଛନ୍ତି ବା ହଜାର ହଜାର ଭକ୍ତ ଅଛନ୍ତି, ପ୍ରତି ଭକ୍ତର ସ୍ୱୀକୃତି ଅଲଗା, ପ୍ରତି ଭକ୍ତର ସ୍ୱଭାବ ଅଲଗା, ପ୍ରତି ଭକ୍ତର ପ୍ରୋବ୍ଲେମ ଅଲଗା, ତୁମେ ସମସ୍ତଙ୍କର ତୁମେ ଗୋଟେ ପ୍ରବଚନ ମାଧ୍ୟମରେ ସମସ୍ତଙ୍କ ପ୍ରବଚନ ସମସ୍ତଙ୍କର ସମାଧାନ କରିପାରିବେ, କରିପାରିବେନି, ସେ ଯିଏ ଆସିଥିଲେ ଆଚାର୍ଯ୍ୟ ପ୍ରଭୁପାଦ ଭଳି କରିହେବ, ଆମ ଭଳିଆ ଲୋକ ପାରିବୁ ନା, କାରଣ ଆମେ ତ ଆମେ ସେଭଳି ପାୱାର୍ଡ ସୋଲ୍ ନୁହଁ, ସମସ୍ତଙ୍କର ଇଣ୍ଡିଭିଜୁଆଲ, ଏଟା ଇଣ୍ଡିଭିଜୁଆଲ, ତେଣୁ ଯେଉଁମାନେ ଗୁରୁ ଗ୍ରହଣ କରିଛନ୍ତି ସେମାନେ ଗୁରୁଙ୍କ ସହିତ ପରାମର୍ଶ କରିବେ, ତାଙ୍କ ସ୍ୱଭାବକୁ ନେଇ, ମୁଁ ଆଜ୍ଞା ଏମିତି ଏତିକି ଖଟିବାକୁ ପଡ଼ୁଛି, ମୁଁ ଏତିକି କରିବାକୁ ପଡ଼ୁଛି, ମୁଁ କ'ଣ କରିବି, ଆଉ ଗୁରୁଙ୍କ ତ ପରାମର୍ଶ ନୁହଁ, ତାଙ୍କର ଉପଦେଶ ହିସାବରେ ତୁମେ ଜୀବନ ଗଢ଼ାଅ, ହେଇପାରିବ, ଆଉ ଗୁରୁ ତ ଏମିତି ସାଙ୍ଗେ ସାଙ୍ଗେ ଉପଦେଶ ଦେଇପାରିବେ, ଗୁରୁ ତାଙ୍କ ନେଚରକୁ ଷ୍ଟଡି କରିବେ। ଆଉ ଆଜିକାଲି ସବୁଠୁ ବଡ଼, ମାନେ ମୁଁ ଯାହା ଦେଖୁଛି ଆଜିକାଲି ସବୁଠୁ ବଡ଼ ଗୋଟେ ଖରାପ ହେଲା, ସେମାନେ ତୁମ ସହିତ କନସଲ୍ଟ କରିବେ କିନ୍ତୁ ତାଙ୍କ ଓନ୍ ୱେରେ କାମ କରିବେ, ମାନେ ଏତେ ଡିସ୍କ୍ୱାଲିଫାଏଡ୍ ପର୍ସନ୍ସ, ଏତେ ଅଯୋଗ୍ୟ ଏମାନେ, ନାଇଁ ତୁମେ କନସଲ୍ଟ କରିବା ଆବଶ୍ୟକ ନାହିଁ, ତୁମର ଆଇଡ଼ିଆ ଭଲ ମାନେ ତୁମେ କରି ଯାଅ, କନସଲ୍ଟ କରିବେ ମାନେ ୟୁ ହାଭ୍ ଟୁ ଡୁ, କାରଣ ଗୁରୁ ତୁମକୁ କୌଣସି ମେଟେରିଆଲ ବେନିଫିଟ୍ ପାଇଁ କହିବେ ନାହିଁ, ତୁମର ଯଦି ମେଟେରିଆଲ ବେନିଫିଟ୍ କରିବାର ଅଛି ତୁମେ ଗୁରୁଙ୍କୁ ପରାମର୍ଶ କରନି, ଗୁରୁ ତୁମକୁ କେବେ ବି ଇନସ୍ପାୟର କରିବେନି, ତୁମେ ଜଗତରେ ଭୌତିକ ଲାଭରେ ଲାଭବାନ ହୁଅ, ତୁମକୁ ସବୁବେଳେ କହିବେ ଭଗବାନଙ୍କୁ ପାଅ, ଗୁରୁଦେବ ଆମକୁ ସବୁବେଳେ ଏଇଟା ଶିଖେଇଛନ୍ତି, ଆମେ ଭଗବାନଙ୍କୁ ନ ପାଇପାରୁ କିନ୍ତୁ ଯେମିତି ପ୍ରଭୁପାଦ ଶିଷ୍ୟମାନେ ଜଣେ ମହାତ୍ମାଙ୍କର ପଦରଜରେ ବିଭୂଷିତ ହୋଇଥିଲେ ସେଥିପାଇଁ ସେମାନେ ଧନ୍ୟ, ଅବଶ୍ୟ ଆମେ ଧନ୍ୟ ହେଇପାରୁନୁ, କିନ୍ତୁ ଗୁରୁଦେବଙ୍କର ଯେଉଁ କଥା ଆଉ ତାଙ୍କର ଯେଉଁ ଆଚରଣ ସେଇଟା ଆମକୁ ଆଜି ପର୍ଯ୍ୟନ୍ତ ବଞ୍ଚିକି, ଏଭଳିଆ ସମାଜରେ ଆମ ଭଳିଆ ହୀନ ଲୋକ ବଞ୍ଚିକି ରହିଛି, ସେ କେବେ ଆମକୁ କିଛି ଶିଖେଇ ନାହାନ୍ତି ଜଗତରେ, କାହାକୁ ବି କୁହନ୍ତେ ସବୁବେଳେ କୁହନ୍ତି ଚାକିରି ଛାଡ଼, ଛୋଟ ପିଲା ଥିବେ କରିଛନ୍ତି କା, ମାୟା ମାୟା ରହିଛି କାହିଁ, ପଳିଆ କୃଷ୍ଣ ଦାୟିତ୍ୱ ନେବେନି, କୃଷ୍ଣ ଆଜିକାଲି ତୁମେ କହିବି ପାରିବନି ଜିନିଷ, ସେଥିପାଇଁ ଇଣ୍ଡିଭିଜୁଆଲ ଯାହାର ଯେଉଁ ସମସ୍ୟା ଯେଉଁ ଅର୍ଜୁନଙ୍କର ଇଣ୍ଡିଭିଜୁଆଲ ପ୍ରୋବ୍ଲେମଟାକୁ ସେ ପୁରା ଗୀତାରେ ପ୍ରଶ୍ନ କରୁଛନ୍ତି, ପ୍ରଶ୍ନ ମାଧ୍ୟମରେ କୃଷ୍ଣ ଉତ୍ତର ଦେଉଛନ୍ତି, ସବୁଟା ପ୍ରବଚନ କହି ହୁଏ ନା। ତାତ୍ତ୍ୱିକ ପ୍ରବଚନ ଅଲଗା, ତୁମର ଆରାମସେ କୋଉଠି ଶୁଣିବ, ଗୋଟେ ଷ୍ଟୋରୀ ଶୁଣିବ, ଭଲ ମନ୍ଦ ଶୁଣିବ, ଭଲ ଲାଗିବ, ସେଟା ଗୋଟେ ଅଲଗା। ଜୀବନରେ କୃଷ୍ଣଙ୍କୁ ପାଇବାର ରାସ୍ତାଟା ଗୋଟେ ଅଲଗା, ସେଟା ଅଲଗା, ସେଟା ସେଥିପାଇଁ ତୁମର ଇଣ୍ଡିଭିଜୁଆଲ, ଏଟା ହଉଛି ଇଣ୍ଡିଭିଜୁଆଲ ରିସ୍କ, ତୁମ ଦାୟିତ୍ୱରେ ତୁମେ ନବ। ମୋତେ ଭଗବାନଙ୍କୁ ପାଇବାର ଅଛି, ମୁଁ କେମିତି ଭଗବାନଙ୍କୁ ପାଇବି, ସେଟା ତୁମକୁ ପ୍ରାର୍ଥନା କର, ତୁମେ ଗୁରୁଙ୍କୁ ସହିତ ପରାମର୍ଶ କର, କୃଷ୍ଣଙ୍କୁ ପ୍ରାର୍ଥନା କର, ତୁମେ କମନ୍ ଏଇ ଜିନିଷକୁ ନିଅନି। ଆଜିକାଲି ସବୁ ପିଲାମାନେ ମାନେ ଏମିତି ପଢ଼ା ପିଲା କ'ଣ କରିବେ, ସେମାନଙ୍କର ଭଲ ଉଦ୍ଦେଶ୍ୟ ଭଲ ଥିଲେ ବି ତାଙ୍କ ସଂସ୍କାର ତୁମକୁ ଖାଇଦେଉଛି। ଏମିତି କ୍ୱେଶ୍ଚନ୍ ସବୁ କରୁଛନ୍ତି, ଏମିତି ଜିନିଷ ସବୁ ମେଲ୍ରେ ପଠାଉଛନ୍ତି, କ'ଣ କରି ତୁମ ଆନ୍ସର୍ ଦେବାକୁ ଡିଫିକଲ୍ଟ, ଚିନ୍ତା କରିଦେବାକୁ ପଡ଼ିବ, ସେ ଡିଷ୍ଟର୍ବ ହେଇଛି ଛାଡ଼ିଦେବେ, ସେ ଡାଇଜେଷ୍ଟ କରିପାରିବେନି ଜିନିଷଟା। କିନ୍ତୁ ମନେ ରଖିବା ଦରକାର, ଆମର ପରମ କର୍ତ୍ତବ୍ୟ ହେଉଛି କୃଷ୍ଣ ଚେତନାକୁ ଆମେ ଆସୁଛେ। ଯଦି ବ୍ୟବହାରିକ ଜୀବନରେ ରହିଛ, ସିମ୍ପୁଲ ହୁଅ, ସରଳ ହୁଅ। ଆଉ ଯଦି ତୁମେ ଦେଖୁଛ ବହୁତ ଡିଫିକଲ୍ଟ ଆସୁଛି, କେବଳ କୃଷ୍ଣ ତୁମ କୃଷ୍ଣଙ୍କୁ ପ୍ରାର୍ଥନା କର, ସବୁବେଳେ ମନେ ରଖ, କୌଣସି ସୂତ୍ର ଦ୍ୱାରା ଏଥିରେ ସଫଳତା ମିଳିବନି। କାରଣ ସୂତ୍ର ଯେଉଁଗୁଡ଼ିକ ରହିଛି, ସେଗୁଡ଼ିକ ବିଭିନ୍ନ ବ୍ୟକ୍ତି ବ୍ୟକ୍ତି ବିଶେଷ ନେଇକି ସେଟା କାମ କରିବ, କାମ ନ କରିବ, କାରଣ ନେଚର ହିସାବରେ ସବୁ ସୂତ୍ରଟା ସମସ୍ତେ କାମ କରିବେ, ତାକୁ ସେଟା ଭଲ ଲାଗିବନି କରିବା ପାଇଁ, ତାର ଭିଜନଟା ତାକୁ ସେଟା, ତାକୁ ସେଟା ଚଏସ୍ ହବନି, ତ କ'ଣ କରେ, ସେଠି ଫର୍ମୁଲା କାମ କରିବନି। ଯେ ସୂତ୍ର କ'ଣ କରେ, ଜଣ ଜଣଙ୍କୁ କୁହା ହେଉଛି ତୁମେ ସବୁବେଳେ ନାମ କର, ସେ କୃଷି ତା କରିବ, ନାମ କରିପାରିବନି, ସେଠି ସେ କ'ଣ କରିବ, ଛାଡ଼ିଦେବ ନା, ତୁମେ ତାକୁ ଫୋର୍ସ କରିବ, ନାଇଁ ସବୁବେଳେ ଜପ ଜପ କର, ସେ କରିପାରୁନି ନା। ତା ନେଚର ନେଇକି ତାକୁ ଗୁରୁ ଉପଦେଶ ଦେବେ, ଠିକ୍, ତୁ ନାମ କରିପାରୁ ନା, ନାମ ଷୋଳମାଳା କର, ସେବା ଏତିକି ସମୟ କର, କଥା ଏତିକି ସମୟ ଶୁଣ, ତୁ ସବୁ ଇନ୍ଷ୍ଟ୍ରକ୍ସନଟା ସବୁ ଲାଗିବନି। ପ୍ରପାଦ ଏଇଟାକୁ ତାକୁ ପୁଣି ଆସିବ ଆଗରେ କହିବେ, ତଦ ବିଧି ପ୍ରଣୀ ପାଥାନ କହିବେ ସେ ଶ୍ଳୋକରେ ପ୍ରପାଦ କହୁଛନ୍ତି। ଡିସାଇପଲ୍ କ'ଣ କରିବ, ଗୁରୁ କ'ଣ କରିବେ ନା, ଶିଶୁକୁ ଦେଖିବେ, ତାର ସ୍ୱଭାବ ଦେଖିବେ, ଇଏ କ'ଣ, ସେଥିପାଇଁ ଗୁରୁଙ୍କ ପାଖକୁ ଆସନ୍ତି ସବୁବେଳେ। ଗୁରୁ ତୁମେ ମନ୍ତ୍ର ନେଇକି ପଳେଇଗଲେ ତୁମେ କ'ଣ ବେନିଫିଟ୍ ପାଇବ, ତୁ ମନ୍ତ୍ର ସେଠି କରିପାରିବନି ନା, ତୁମ ସ୍ୱଭାବ ତୁମକୁ ଖାଇବ, ମନ୍ତ୍ର ମନ୍ତ୍ର ଦ୍ୱାରା ତୁମେ ଶୀଘ୍ର ସେଠି ପ୍ରାପ୍ତ ହେଇପାରିବନି। କିନ୍ତୁ ଗୁରୁଙ୍କର ଗୁରୁ ପ୍ରସନ୍ନ ଯେଉଁ ଗୁରୁଙ୍କ ପାଖରେ ରୁହନ୍ତି, ସେ ଶିଖନ୍ତି, ଗୁରୁ ଦେଖିବେ ତା ନେଚରଟା କ'ଣ, ତ କହେ ତୁ ଏଇ କାମ କର ବାପା, ତୋର ଲାଭ ହବ, ଷ୍ଟଡି କରିବ, ଇଏ କେମିତିକା ଅଛି, କ'ଣ ଇଏ କେତେ ମାଇଣ୍ଡ କେମିତି ରହୁଛି, କେମିତି କ'ଣ କରୁଛି, କେମିତି ଷ୍ଟେବୁଲ, କେଉଁଠି କ'ଣ, ତାକୁ ସେଇ ହିସାବରେ ସାହାଯ୍ୟ କରିବି। ଆଉ ଯେଉଁମାନେ ସମସ୍ତ ଗୁରୁ ପାଖରେ ରହିପାରିବେନି, ବହୁତ ଜବ୍ କରୁଛନ୍ତି, ବହୁତ ବିଦେଶ ରହୁଛନ୍ତି, ବହୁତ କରୁଛନ୍ତି, ତାଙ୍କ ପାଇଁ ଆଉ ଗୋଟେ ଫର୍ମୁଲା ରହିଲା, ଗୁରୁଦେବ କୁହନ୍ତି, ଯେଉଁମାନେ ବି ଦୂରରେ ରହିଲେ ସେମାନେ କେମିତି କ'ଣ ଆଡ଼ଭାନ୍ସ କରିବେ। ଗୁରୁଦେବ ମୁଁ କଣ୍ଟିନ୍ୟୁସ୍ ପ୍ରାର୍ଥନା କରିବାକୁ ପଡ଼ିବ ଭଗବାନ ପାଖରେ, ମୋତେ ଟିକେ ସାଧୁସଙ୍ଗ ଦିଅନ୍ତୁ, କେମିତି ମୁଁ ଭଗବାନଙ୍କର ଭକ୍ତିରେ ପ୍ରଗତି କରି, ଭଗବାନଙ୍କୁ ପ୍ରାର୍ଥନା କର, ଏଇଟା ପ୍ରାର୍ଥନା ପଥ। ଆଉ ସୂତ୍ର ରହିଛି, ସୂତ୍ରକୁ ମନା କରାଯିବନି, କିନ୍ତୁ ସୂତ୍ର ଇଣ୍ଡିଭିଜୁଆଲ ବ୍ୟକ୍ତି ମାନଙ୍କ କାମ, କେତେବେଳେ କାମ କରିବ, କେତେବେଳେ କାମ କରିବନି। ଏଇ ଯେଉଁ ମାଇଣ୍ଡ କଣ୍ଟ୍ରୋଲ ଆମେ କହୁଛେ ନା, ମନକୁ ସଂଯମ କରିବା, ହଜାର ପ୍ରବଚନ ବର୍ତ୍ତମାନ ବାହାରିବ, ଲକ୍ଷ ଲକ୍ଷ ପ୍ରବଚନ ବାହାରିବ, କାହା ମନଟା ସଂଯମ ହେଇଗଲାଣି ଦେଖିବା, ସେଟା ଶୁଣି ଦେଖି କେତେଟା ଜଣ ମାଇଣ୍ଡ କଣ୍ଟ୍ରୋଲ କରିଦେଉଛନ୍ତି ଦେଖିବା, ଶୁଣିକି କେତେଜଣଙ୍କର ହଉଥିବ, ପ୍ରାକ୍ଟିକାଲ ସମୟ ଏଇଟା କାମ ଦେବନି, ତା ନେଚରଟା ଅଲଗା ନା, ସେ କ'ଣ ମାଇଣ୍ଡ କଣ୍ଟ୍ରୋଲ, ହେଲେ ମାଇଣ୍ଡ କଣ୍ଟ୍ରୋଲ କଥା କହୁଛ, ଖାଇ ପ୍ରସାଦ ପାଇଲା ବେଳେ ତାକୁ ବାଡ଼େଇ ଦେଇଥିବ, ସହିଲା ତା ମାଇଣ୍ଡ କଣ୍ଟ୍ରୋଲ, ସହିଲା ତା ମାଇଣ୍ଡ କଣ୍ଟ୍ରୋଲ ହେଇ, ଯେମିତି କହୁନି କି ଯୋଗ ଯୋଗ ବସି ପଡ଼ିବ, ଯୋଗ ଯୋଗ ବସି ପଡ଼ିଛି, କହିବ ଆ ପୁରା ମନ ସଂଯମ ହେଇଗଲା, ଆଉ ବସି ପଡ଼ୁଛି, ତାପରେ ଆଖି ବୁଞ୍ଜି ବସି ପଡ଼ୁଛି, ତାପରେ ଗଲାବେଳକୁ ଖାନାପିନା ଚାଲିଲା ସରିଲା, କୁଆଡ଼େ ଦେଖିବ ଆଗେ ପ୍ଲେଟ୍ ଧରି ଦୌଡ଼ୁଥିବ, କୁଆଡ଼େ ଗଲା ମନ, ସିଏ ଇଣ୍ଡିଭିଜୁଆଲ ବାପା ଏଇଟା କାମ କରିବନି, ସେଗୁଡ଼ାକ ଆମକୁ ପାଠ ପଢ଼ିଲେ ହବ। ଆଉ ଆମେ ଭାଗବତ ଆମକୁ ଦେଖାଯାଉଛି, ଗୁରୁ ଗୁରୁ ଗୁରୁଙ୍କର ବାଣୀଗୁଡ଼ା ଦେଖାଯାଉଛି, ସାଧୁଗୁରୁ ଚରଣ ଉପାସନା ଆସ୍ତ୍ର, ଏଗୁଡ଼ା କିଛି ସମୟ ପାଇଁ ତୁମ ମନକୁ ଗୋଟେ ଆଲମ୍ବନ ଦେଇକି ରଖିବ, କିଛି କାମ କରିବନି, ଠେଲି ନେଇ ପଳେଇବ, ବନ୍ଧ ମାଙ୍ଗିଦେବ, ଆଉ ମନ ଏମିତିକା ପାଗଳା ମନ, ସେ ତୁମେ କ'ଣ ରଖିବ, ସେ ମନର ମାଲିକ ହେଉଛନ୍ତି କୃଷ୍ଣ, ତୁମେ ତାଙ୍କ ସେବାରେ ରହିକି, ଗୁରୁକୃଷ୍ଣଙ୍କ ସେବାରେ ରହିକି ତାଙ୍କୁ ପ୍ରାର୍ଥନା କଲା ପରେ ଏଇ ତ ମନର ହେଲା ସବୁ ଜିନିଷ କିଛି, ଆଉ ସବୁ ଯୋଗ ସିଷ୍ଟମର ଗୋଟେ କାମ ହେଲା ଏଇ ମନଟାକୁ ସଂଯମ କରିବା, ଏଇଟା ସହଜ ଜିନିଷ ନାହିଁ, ସହଜ ଅଛି ପାଠ, ସହଜ ଅଛି ସହଜ ପାଠ ନାହିଁ, ବୁଝି ଯେମିତି ଗୋଟେ ଓଡ଼ିଆରେ ନାହିଁ, ପାଠଟା ବୁଝିପାରିଲେ ସହଜ, ନ ବୁଝିପାରିଲେ କଷ୍ଟ, ଏଠି ତୁମେ ବୁଝିପାରିବନି ୟାର ଫର୍ମୁଲାଟା କେଉଁଠି କେଉଁଠି ରହିଛି, ସହଜ ସୂତ୍ର ଗୁଡ଼ା ସବୁ, ସେଇ ସୂତ୍ରଗୁଡ଼ା ତୁମେ ବୁଝିଦେଇପାରିଲ, ତୁମେ ସମର୍ପିତ ହେଇଛ, ତୁମ ଜୀବନ କିଛି ଚିନ୍ତା ଲାଗିବନି, ହେଲେ ନ ବୁଝିପାରିଲ ଗୁରୁତ୍ୱ, ସବୁଥିରେ ଫର୍ମୁଲା ଅଛି। ଆଉ ଭଗବାନ ଏତେ କଷ୍ଟ ପାଠ ପୁଣି ଦେବେ କାହିଁକି ଆମ ଭଳିଆ କଳିଯୁଗ ଲୋକମାନଙ୍କୁ, ସହଜ ରାସ୍ତା ରଖିଛନ୍ତି, ପ୍ରଭୁ ଯେମିତି କହୁଥିଲେ ସିମ୍ପଲି ଚାଣ୍ଡ ହରେ କୃଷ୍ଣ, ଆଗେ ଯିଏ କହୁନଥିଲେ ଚାଣ୍ଡ ହରେ କୃଷ୍ଣ ବି ହାପି, ସେଠି କ'ଣ ହେଉଛି ସବୁବେଳେ ସବୁ 24 ଆୱାର ଏଇ ନାରଦ ମୁନି ବଜାଇ ବିଣା ପର୍ବତରେ ପର୍ବତ କ'ଣ କହୁଛନ୍ତି, କୌଣସି କଣ୍ଡିସନରେ ତୁମେ ହରିନାମ ଛାଡ଼ିପାରିବନି, ସେଇଟା କ'ଣ ହେଉଛି ସରଳ, ସବୁବେଳେ ଚେଷ୍ଟା କରେ ମୁଁ କେମିତି ନାମ ଟିକେ ସ୍ମରଣ କରିବି, ସେବାଟା କରେ କ'ଣ କରେ, ସବୁବେଳେ ମୁଁ ଭଗବାନଙ୍କର ନାମ ଟିକେ ସ୍ମରଣ କରିବି। ସବୁ ମୋର ଆଚାର୍ଯ୍ୟମାନେ ଦେଇଛନ୍ତି, କ'ଣ କରେ ସୁହ ଯାହାର ଯେଉଁ ସଂସ୍କାର ରହିଛି। ସେଥିପାଇଁ ଏଇ କଥାରେ ଆଜି କଥା କହୁଛି, ନା ସତୀ ବିଦ୍ୟତି ଭାବ, ନା ଭାବ ବିଦ୍ୟତି ସତା। ତେଣୁ ତିନିଟା କଥା ମୁଁ କହୁଥିଲି, ପ୍ରଥମେ ଆତ୍ମାରେ ଅସତ ଗୁଣ ନାହିଁ ବା ଆତ୍ମାରେ ଭୌତିକ ଉପାଧି କିଛି ନାହିଁ, ଆତ୍ମାରେ ତ ଲାଗିବନି, ଆତ୍ମା ତ ମରଣ ହବନି, ଆତ୍ମାରେ ତ ଆତ୍ମା କ'ଣ ବୁଢ଼ା ହେଇଯାଉଛି କି, କେଉଁଠି ଲେଖାଯାଇଛି ଶାସ୍ତ୍ରରେ ବୃଦ୍ଧ ଆତ୍ମା ନାହିଁ କେବେ, ଆମର ଏଇ ଟର୍ମର ଲୋକ କୁହନ୍ତି ବୃଦ୍ଧାତ୍ମା ଜଣେ ଆସିଛନ୍ତି ତାଙ୍କୁ ଦିଅ, ବୃଦ୍ଧାତ୍ମା ସେ ଆତ୍ମା ବୃଦ୍ଧ ହେଇଯାଇଛନ୍ତି, ଲୋକ କୁହନ୍ତି ବୃଦ୍ଧାତ୍ମା ଜଣେ ଆସିଛନ୍ତି, ବୃଦ୍ଧାତ୍ମା କୁହନ୍ତି କିନ୍ତୁ କୁହନ୍ତିନି କେବେ ଶିଶୁ ଆତ୍ମା ଆସିଛନ୍ତି କୁହନ୍ତି, କେତେ ମିସ୍ ଟର୍ମ ସବୁ ରହିଛି ଦେଖୁନା, ଏଇଟା ଗୋଟେ ପରମ୍ପରା ଚାଲିଆସି ଚାଲିଛି। ଦରିଦ୍ର ନାରାୟଣ ପ୍ରଭୁପାଦ ଶୁଣିଲା ମାନେ ପୁରା ରାଗନ୍ତି, ସବୁବେଳେ ଗାଳି ଦିଅନ୍ତି ପ୍ରଭୁପାଦ, ଦରିଦ୍ର ନାରାୟଣ ଶବ୍ଦ ଲଗେଇବନି, ନାରାୟଣ କେବେ ଦରିଦ୍ର ନୁହନ୍ତି, ଆଉ ଦରିଦ୍ର କେବେ ନାରାୟଣ ନୁହନ୍ତି, ଦରିଦ୍ର ନାରାୟଣ ଆଉ ଧନୀ ନାରାୟଣ ନୁହନ୍ତି, ଦରିଦ୍ର ହୃଦୟରେ କେବଳ ଭଗବାନ ଅଛନ୍ତି ନାରାୟଣ, ଆଉ ଗରିବ ନା କ'ଣ ଧନୀ ହୃଦୟରେ ନାରାୟଣ ନାହାନ୍ତି ନା କ'ଣ, ମହାରାଜ ସେ କଥା କୁହନ୍ତି ଦରିଦ୍ର ନାରାୟଣ ଛେଳି ନାରାୟଣ ଖାଉଛନ୍ତି, ପ୍ରଭୁପାଦ ମହାରାଜ କାଳଧର୍ମ ଶୁଣିଥିଲି, ହଁ ତୁମେ ଦରିଦ୍ର ନାରାୟଣ ସେବା କରିବ, ସେ ଦରିଦ୍ର ନାରାୟଣ କ'ଣ କରିବ ନା ଛେଳି ନାରାୟଣ ଖାଇବ, ଛେଳି ଭିତରେ ନାରାୟଣ ନାହାନ୍ତି, ଭଲ ଦରିଦ୍ର ନାରାୟଣ ସେବା କଲ, ଏଇଠି ସେ ଥିଲା ବା ସେ ସଂସ୍ଥାରେ ଦରିଦ୍ର ନାରାୟଣ ସେବା, କୋଟି କୋଟି ଟଙ୍କା ଆଣିକି ବାସ୍ ଚଲଉଛନ୍ତି ତାଙ୍କର ମଠ, ଦରିଦ୍ର ଲୋକ ବି ହଁ ଦରିଦ୍ର ନାରାୟଣ, କିନ୍ତୁ ଦରିଦ୍ର କ'ଣ ନାରାୟଣ, ନାରାୟଣ ଦରିଦ୍ର ହେବେ, ଲକ୍ଷ୍ମୀପତି ସେ ଦରିଦ୍ର, ଏଇଟା କଣ୍ଟ୍ରାଡିକ୍ସନ ଜିନିଷ ଗୁଡ଼ା ହବନି କେବେ, ସେଥିପାଇଁ ଆତ୍ମାର ଏସବୁ ଜିନିଷ ଲାଗିପାରେନି। ବୃଦ୍ଧାତ୍ମା ଯେମିତି କହୁଥିଲେ, ଯୁବକ ଆତ୍ମା କୁଆଡ଼େ ଖାଉଛି କି, ଯୁବକ ଆତ୍ମା ଆସିଲେ, ଶିଶୁ ଆତ୍ମା ଆସିଲେ, ଲୋକ ଏ ବୃଦ୍ଧାତ୍ମା ଏକରେ ସୁଶୁଦ୍ଧ ଭାଷାରେ ବୃଦ୍ଧାତ୍ମା ଜଣେ ଆସିଛନ୍ତି ରେ, ଆତ୍ମାର ବୃଦ୍ଧା ନାହିଁ କି ଜନ୍ମ ନାହିଁ କି ଜରା ନାହିଁ କି ବ୍ୟାଧି ନାହିଁ, ଏ ଆତ୍ମାର ଧର୍ମ ନୁହେଁ, ନା ହବ ବିଦ୍ୟତି ସତମ, ଆଉ ଶରୀରଟା ବିନାଶୀଳ, ତା ପାଖରେ ସତ କେବେ ଲାଗିପାରିବ ନାହିଁ, ତା ନିଶ୍ଚିତ ନଷ୍ଟ ହବ। ତୁମେ ଭୀଷ୍ମକୁ ନ ମାରିଲେ ବି ଭୀଷ୍ମଙ୍କର ମରଣ ହବ, ତାର କହିବା ସାର ଏହା। ଆଉ ଆଉ କି ଆଉ କ'ଣ ରହିଲା, ସୂକ୍ଷ୍ମ ସ୍ୱର, ସୂକ୍ଷ୍ମ ସ୍ୱରକୁ ତୁମେ ପୁଣି ଷ୍ଟଡି କରିବ। ଆଚ୍ଛା, ଆତ୍ମାରେ ଅସତ ଜିନିଷ ଲାଗିପାରିବ ନାହିଁ, ଅସତ ମାନେ ଆତ୍ମାର ଅସ୍ଥାୟୀ ଜିନିଷ କିଛି ବି ଲାଗିପାରିବନି, ସେ ହେଉଛି ପରମାନେଣ୍ଟ, ନିତ୍ୟ ଆନନ୍ଦମୟ ସେ ରହିଲା, ଜ୍ଞାନମୟ। ଆଚ୍ଛା, ଶରୀର ଏଟା ଜଡ଼, ଅବିଦ୍ୟା ଜାଲ, ବାସ୍ ଇଏ ବି କେବେ ନିତ୍ୟ ରହିବନି, ଏ ରୂପ ବି ନିତ୍ୟ ରହିବନି, ସେ ଭକ୍ତିନ ଠାକୁର ଲେଖୁନାହାନ୍ତି ଦେବଣରେ ହେର, ଯେଉଁ ରୂପକୁ ତୁମେ ପ୍ରତିଦିନ ଦର୍ପଣରେ ଦେଖୁଛ, ଦେଖୁନା ଐନାର ଲୋକ ମଣିଷକୁ ଦେଖ, ମୁହଁଟାକୁ ଦେଖିବ, ମୁହଁଟା ଏମିତି ହେଇଗଲା ସେମିତି ହେଇଗଲା, ସବୁ ଐନାରେ ଦେଖିବ, ସେ କଥା ଲେଖୁଛନ୍ତି, ସୁଶିବାର ହୋଇବେ ଭୋଜନ, ସୁଶିବା ଗୁରା ଆଉ ଶୃଗାର ଦିନ ଭୋଜନ କରି, ଯିବା ବସ୍ତ୍ର ପଡ଼ ପର, ଯେଉଁ ବସ୍ତ୍ର ପଡ଼ୁଛ ଯାହା ବି ଭୋଜନ କର, ସେ କୁଆଡ଼େ ଯିବ, କୁଆଡ଼େ ରହିବ, ମନ ତୁମେ ରୂପର ଗର୍ବ କେନ କର, କାହିଁକି ରୂପର ଗର୍ବ କରୁଛ, ସବ ଏ କ୍ଷଣ କ୍ଷଣ ତୁମ ତୁମ ଫଟୋଟା ଦେଖୁନା, ଛୁଆଟି ବେଳେ ଫଟୋ ଗୁଡ଼ା ସବୁ ରଖିଦିଅ, କୁଆଡ଼େ ଯାଇ କେମିତି ଦେଖ କେମିତି ପରିବର୍ତ୍ତନ ହେଇଯା ଚାଲିଛି, ସବୁ ପଳେଇବ, ସେଥିପାଇଁ ପୂର୍ବ ଗୋଟେ ଚିତ୍ର ଆଙ୍କିନାହାନ୍ତି, ଆଉ ସେ ଭଗବାନ ଲୋକ ଛୁଆଟି ବେଳୁ ମାତୃଗର୍ଭରୁ ଗୋଟେ ଆଙ୍କିଛନ୍ତି, ବଡ଼ି ବଡ଼ିକା ବଡ଼ି ବଡ଼ିକା ବଡ଼ି ବଡ଼ିକା ଯାଇକି ସେ ମୃତ୍ୟୁ ପହଞ୍ଚାଇଛି, ସେଇଟା କ'ଣ ଆମର କେଉଁ ବହିଟା, ଜନ୍ମ ମୃତ୍ୟୁର ଆତ୍ମବିଜ୍ଞାନ, ହଁ ଆତ୍ମବିଜ୍ଞାନ, ଆତ୍ମବିଜ୍ଞାନ ସେଇଟା ଅଛି, ଏମିତିଲା ପିକ୍ଚର ଭିତର ପିକ୍ଚର ଅଛି, ଏବେ ବୋଧେ ଜନ୍ମ ମୃତ୍ୟୁର ପରପର ନା କ'ଣ ସେମିତି ଆସୁଛି, କେଉଁଠୁ ଗୋଟେ ବହିରେ ଆସୁଛି, ଉପର କଭର ଆଇଲାଣି, ହଁ ଜନ୍ମ ମୃତ୍ୟୁର ପରପର ଅଛି, ଆତ୍ମବିଜ୍ଞାନ କ'ଣ ମୋତେ କହୁଛି, ଆତ୍ମବିଜ୍ଞାନ ତ ପୂର୍ବତନ ଫଟୋଟା କେବଳ ଥିଲା ଆମ ବେଳେ, ଭିତରେ ଥିବ ସେଇଟା, ଉପରେ ବର୍ତ୍ତମାନ ଗୋଟେ କଭର ପ୍ରିଣ୍ଟିଂ ବହି ଆସୁଛି, ଜନ୍ମ ମୃତ୍ୟୁର ପରେ ପରେ ବୋଧେ କି କେଉଁଥିରେ କେମିତି ଗୋଟେ ଏବେ ଆସୁଛି ନୂଆ ପ୍ରିଣ୍ଟିଂ ହେଉଛି, ପୂର୍ବ ସେଇଟା କରିଥିଲେ। ଆତ୍ମାରେ ଅସତ ଜିନିଷ ଲାଗିପାରିବ ନାହିଁ, ଈଶ୍ୱରରେ ସେଇଟା ଅସତ ବିନାଶ, ଅସତମା ତ ବିନାଶୀଳ, ଆଉ ଜୀବାତ୍ମା ସରି ସୂକ୍ଷ୍ମ ଶରୀର କେଉଁଟା, ମନ ବୁଦ୍ଧି ଅହଂକାର, ଏହାର ସ୍ଥାୟିତ୍ୱ କିଛି ନାହିଁ, ଏ ନିତ୍ୟ ମୁକ୍ତି ପୂର୍ବରୁ।
ତାକୁ ବି କିଛି ତା ପାଇଁ ବି ଦୁଃଖ କରିବାର ନାହିଁ। ତତ୍ତ୍ୱଦର୍ଶୀ ବି ସେଥିପାଇଁ କହିଲେ ନା ଏଠି ଉଭୟରୋପି ଦୃଷ୍ଟାନ୍ତ ଦୃଷ୍ଟାନ୍ତ ଅନସ୍ତୁ ତତ୍ତ୍ୱଦର୍ଶୀ ବି ତତ୍ତ୍ୱଦର୍ଶୀ ପଣ୍ଡିତଗଣ ଉଭୟ ସତ୍ ଓ ଅସତର ପ୍ରକୃତିକୁ ଅନୁଧ୍ୟାନ କରି ସିଦ୍ଧାନ୍ତ ଦେଇଛନ୍ତି। ସତ୍ କଣଟା ଅସତ ହେଲେ ଜାଣିବା ନା, ଆଉ ଏ ସିଦ୍ଧାନ୍ତଟା ଦେଇଛନ୍ତି। ଆଉ ଲାଷ୍ଟ ଦ୍ରୌପଦୀ ମହାରାଜ ତାଙ୍କ ଯୋଉ ତାତ୍ପର୍ଯ୍ୟ ଲାଷ୍ଟ ଲେଖିଛନ୍ତି, ଏହା ସପ୍ତମ ବେଦାନ୍ତ ସୂତ୍ର ତଥା ଶ୍ରୀମଦ ଭାଗବତର ବର୍ଣ୍ଣନା କରାଯାଇଛି ଯେ ଭଗବାନ ସମସ୍ତଙ୍କ ସୃଷ୍ଟିର ମୂଳ। ଏହି ସୃଷ୍ଟି ଉଚ୍ଚତର ଓ ନିଚ୍ଚତର କ୍ରମରେ ଅନୁଭୂତ ହୁଏ। ଜୀବଗଣ ଉଚ୍ଚତର ପ୍ରକୃତିର ଅନ୍ତର୍ଗତ, ଏହା ସପ୍ତ ମଧ୍ୟରେ ପରିପୃଷ୍ଟ ହେବ। ଯଦିଓ ଶକ୍ତି ଓ ଶକ୍ତିମାନ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ତଥାପି ଶକ୍ତିମାନ ହେଉଛନ୍ତି ପରମେଶ୍ୱର ଏବଂ ଶକ୍ତି ଆଉ ପ୍ରକୃତି ତାଙ୍କ ଅଧୀନର ହିସାବରେ ଗୃହୀତ। ଯେଉଁ ଆତ୍ମାଟା ପରମାତ୍ମାଙ୍କର ଅଧୀନ ରହିଛି ନା, ଆଉ ଜୀବାତ୍ମା ଯେଉଁ ପ୍ରକୃତିକୁ ନେଇକି ବଞ୍ଚିଛି ସେଟା ବି ପରମାତ୍ମାଙ୍କ। ଭଗବାନ ଗୀତାରେ କହିଦେଲେ ନା, ମାୟା ଦକ୍ଷିଣ ପ୍ରକୃତି ସୁଏତ ସଚରାଚର। ଜୀବ ଏଟାକୁ କ୍ରିଏଟ୍ କିଛି କରିପାରିବେନି, ଜୀବ ଧ୍ୱଂସ କରିଦେଉଛି ନା, ପ୍ରକୃତି କ'ଣ ରଖିପାରୁଛି? କିଛି କରିପାରିବେନି। ଯେ ପ୍ରକୃତିରେ ଭଗବାନ ତିଆରି କରିଛନ୍ତି ଆଉ, ଆଉ ପ୍ରକୃତିକୁ ଟିକେ ଡିଷ୍ଟର୍ବାନ୍ସ କଲା ମାନେ ଏଇ ଯେମିତି ଏଇ କରୋନା ଆସୁଛି, ଏଟା କାହିଁକି ଆସୁଛି? ପ୍ରକୃତିକୁ ସବୁ ନଷ୍ଟ କରୁଛ ଆଉ, ଯୁଦ୍ଧ ବିମାନ ବାହାର କଲ ଫୋପାଡ଼ିଲ କେଉଁଠିକି, ସମୁଦ୍ରକୁ ଫ୍ଲାଇଟ୍ ଚଲେଇଲ, ଗଛ ବୃକ୍ଷ ବୃକ୍ଷ ସବୁ କାଟିଲ, ଯାହା ଫ୍ୟାକ୍ଟ୍ରି ତିଆରି କଲ, ଆଉ ସବୁ ତ ଏଇ ସୃଷ୍ଟି ହେବ। ଏବେ କ'ଣ ନା ବର୍ତ୍ତମାନ ପରିବେଶ ବଦଳି ଯାଉଛି, କ'ଣ ଆମର କ'ଣ କହୁଛନ୍ତି ସେଇଟା ଏନ୍ଭାରମେଣ୍ଟ ସବୁ ଚେଞ୍ଜ ହେଇଯାଉଛି, ଏହା ହେଉଛି ତା ହେଉଛି, ଜଳବାୟୁ ପରିବର୍ତ୍ତନ ହେଉଛି, ପ୍ରକୃତିର ଭଗବାନଙ୍କର ଆଉ ତୁମେ ପ୍ରକୃତିକୁ ନଷ୍ଟ କରୁଛ, ସବୁ ଭଗବାନଙ୍କର ଶକ୍ତି, ଏଠି ସେ କଥା ସେ କହୁଛନ୍ତି। ତେଣୁ ଜୀବଗଣ ସର୍ବଦା ପରମେଶ୍ୱର ପରମେଶ୍ୱରଙ୍କର ଅଧସ୍ତ ନ ଅଟନ୍ତି। ପ୍ରଭୁ ଓ ଭୃତ୍ୟ ମଧ୍ୟରେ ଯେଭଳି ସମ୍ବନ୍ଧ କିମ୍ବା ଗୁରୁ ବା ଶିଷ୍ୟ ମଧ୍ୟରେ ଯେଭଳି ସମ୍ବନ୍ଧ, ଜୀବ ଓ ଭଗବାନଙ୍କ ମଧ୍ୟରେ ସେହିପରି ସମ୍ବନ୍ଧ। ଏହା ଅତି ସୁସ୍ପଷ୍ଟ ଜ୍ଞାନ, ତଥାପି ଏହା ଆମ୍ଭେମାନେ ବୁଝିପାରୁନାହୁଁ, କାରଣ ଆମ୍ଭେମାନେ ଅବିଦ୍ୟାର ବଶବର୍ତ୍ତୀ ହୋଇଅଛୁ। ସେ ଅବିଦ୍ୟାକୁ ଦୂର କରିବା ନିମିତ୍ତ ଭଗବାନ ଗୀତାର ବାଣୀ ଶିକ୍ଷା ଦେଇଛନ୍ତି। ଏଟା ତ ଅବିଦ୍ୟା ଆଉ, ଏଇଟା ଯାହା ଆମେ ପୂର୍ବରୁ ଯେତେ ଡିସ୍କସନ୍ କରୁଥିଲେ, ଆମେ ଜଗତରୁ ଯିବାର ଅଛି, ଆମେ ଆତ୍ମା, ଏଟା ଅବିଦ୍ୟା ଗୁଡ଼ାକ ନା। ଭଗବାନ ଏ ଯେଉଁ ନାସତ ବିଦ୍ୟତେ ଭାବମ୍, ସେ ଶ୍ଳୋକର ଅର୍ଥ ପ୍ରବଦ କନ୍କ୍ଲୁଜନଟା ଦେଉଛନ୍ତି। ଏହି ଅବିଦ୍ୟା ଦୂର କରିବା ନିମିତ୍ତ ଭଗବାନ ଭଗବତ ଗୀତାର ବାଣୀ ଶିକ୍ଷା ଦେଇଛନ୍ତି। ଏଥିରୁ ସମସ୍ତ ଜୀବ ସର୍ବଦା ଚିରକାଳ ଆଲୋକ ଲାଭ କରିବେ, ଏହି ଉଦ୍ଦେଶ୍ୟରେ ଭଗବାନ ଏ ଭଗବତ ଶିକ୍ଷା ଦେଇଛନ୍ତି। ସବୁଦିନ ପାଇଁ ଏଇ ତତ୍ତ୍ୱ ଆଉ, କେତେ ଜୀବଙ୍କୁ ଜ୍ଞାନ ଆଲୋକ ଦେବ ଆଉ, ଜୀବ ଆତ୍ମ ବୋଲି ଆଗେ ଜାଣିବ, ମୁଁ ଶରୀର ନୁହେଁ ଆଉ, ମୋର ଶରୀର ବିନାଶୀଳ, ଯେକୌଣସି ଶରୀରର ମୋର ଗୋଟିଏ କାମ ଛଡ଼ା ଏ ଶରୀର କୌଣସି କାମରେ ଆମକୁ ସାହାଯ୍ୟ କରିବନି ବା ସୁଖ ଦେବନି, କେବଳ ଏ ଶରୀର ମାଧ୍ୟମରେ ଆମେ ଭଗବାନଙ୍କର ଭକ୍ତି କରିପାରିବା, ଏତିକି କେବଳ ଲାଭ। ସେ ଓଡ଼ିଆରେ କୁହନ୍ତି, ଯଦି ମନୁଷ୍ୟ ଜନ୍ମରେ ଲାଭ ଯଦି ଗୋବିନ୍ଦ କରେ ଭାବ, ସେତିକି ଯଦି ଗୋବିନ୍ଦ କୃଷ୍ଣଙ୍କ ପାଖରେ ଗୁରୁକୃଷ୍ଣ ପାଖରେ ଭାବ ଆସିଲା ସେଟା ଲାଭ, ନହେଲେ ଯାହା ତୁମେ ପାଇଛ ମାନ ସମ୍ମାନ ସବୁ ପୁଣି ସବୁ ଏ ଜଗତର ରହିଯିବ, ପୁଣି ଗୋଟେ ଶରୀର ଧରିବାକୁ ପଡ଼ିବ, ଅସତ ଜିନିଷ ଗୁଡାକ। ଏହି ଶ୍ଳୋକକୁ ପୁଣି ପରିପୃଷ୍ଟ କରିବେ ତା ପରବର୍ତ୍ତୀ ଶ୍ଳୋକରେ, ଏଟାକୁ ବ୍ୟାଖ୍ୟା କରିବେ କଣ ସେଟା, ତା ପରବର୍ତ୍ତୀ ଶ୍ଳୋକ କଣ, ଅବିନାଶୀ ତତ୍ ବିଦ୍ଧିମ୍, ଆର ଏ ଶ୍ଳୋକଟି ଯୋଉ କହିବେ, ଜୈନ ମିଦ ଜୈନ ସର୍ବମିଦମ୍ ଜଗତ, ସେ ଅବିନା ଏଠି କହିଲେ ନା, ସତେ ବିଦ୍ୟତେ ଭାବମ୍, ସେ ସତ୍ ବସ୍ତୁରେ ଅସତର ସତ୍ତା ନାହିଁ, ଆତ୍ମା କିଭଳି ଅବିନାଶ, ଏଇ ଶ୍ଳୋକକୁ ଏଇ ଶ୍ଳୋକର ବ୍ୟାଖ୍ୟାଟା ଚାଲିବ ବର୍ତ୍ତମାନ, ଏଇ ଶ୍ଳୋକର ବ୍ୟାଖ୍ୟାଟା ଲଗେଇବେ, ଠିକ୍ ଅଛି। କାଲି ଆମେ ଶ୍ରବଣ କରିବା ହରେ କୃଷ୍ଣ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।